श्रीगोविताय श्री श्रीकृष्णवराम श्री श्रीजगन्नाथ गुरुदेव सुभद्रनारायण श्री श्रीराधा कृष्णचंद्र श्री श्रीलक्ष्मीदेव श्री श्री सीताराम लक्ष्मण हनुमान कृपापद्मन त्रिविधन करी श्री गुरुदेव श्री श्रीमद्भक्तिशोरदानंद स्वामी गुरु महाराज कृपापद्मन त्रिविधन करी ईस्कंद प्रतिष्ठाचार्य श्री श्रीमदे श्रीभक्ति विधान कृपापद्मन त्रिविधन करी समस्त साधुगुरु वैष्णव तथा पुष्ट वैष्णव सज्जन निवेदन करी अजय श्रीमद्भागवत दशम स्कंद 14 अध्याय 21 श्लोक कथा आरंभ करवा। भगवान स्तुति ब्रह्मा भगवान स्तुति करसंती आम सब स्तुति पाठ करवा ना कारण इत खाली सब तत्व रही तेणु भगवान को यह भाव ब्रह्मा ब्रह्मा कौटी आम कौटी के बुद्धि के रही मानने बुद्धि स्तर कौट सब रही ब्रह्मा जे कि बहुत जब सृष्टि करते बुद्धि न रही आमर बुद्धि कौन अच्छी किंतु ये सब जब श्लोक को सब जाणी पढ़वा शुणा ताले ये सब भगवान तत्व को आम जानवा भगवत तत्व ये सब रही आचार्य मान सब रही कौन सब कही ब्रह्मा हूँ आमर ये संप्रदायर ये हूँ मूल आचार्य मूल गुरु सी आदि गुरु तेणु सी ये लीलाटी है लीला मध्यम आम को कृपा कले ये जो क्षमा प्रार्थना करसन ये क्षमा प्रार्थना माध्यम आम भगवान तत्व को जानूचे ये भगवत तत्व रही भगवत गीतार कहले ना कश्चित मान व्यक्ति तत्व हजार हजार लोक मान भितर मनुष्याण सहस्रेशु कश्चित जत सिद्ध है हजार हजार लोक मान भितर खूब क्वचित लोक जीवन सिद्धि लाभ करने चेष्टा कर एवं से भाव सिद्धिलाभ कर व्यक्ति मान भर हजार हजार सिद्ध मान भर क्वचित भगवान को तत्व जानती आमर जो रही अनर्थ सब रही गोटे अनर्थ हूँ तत्व भ्रम तत्व भ्रम रही सब ठीक भाव में आम जापर जदि आम जाना भगवान खाली तत्व आम जीवन सिद्धिगला सफल हो गला भगवत धाम चल जावा भगवत गीता चतुर्थ अध्याय भगवान कह जन्म कर्म चमे दिव्यम एवं जो भेजी तत्व तत्व जदि जाणी भगवान को तेल आम तत्व देह पुनर्जन्म नईति माँ हम स्वर्जुन शरीर त्याग कलापर आगे भौतिक जगत को आसवा ना ये तत्व जानवाटा एत रही गुरुत्वपूर्ण तत्व को जानवर अच्छी न न जानले आम जापर ना तत्व जदि न जाणी तत्व देह पुनर्जन्म कौन पुनर्जन्म हम तेणु ये सब गुरुत्वपूर्ण से रही ब्रह्मा कृपा कर जो 40 श्लोक कही चारोटी श्लोक भी कही था प्रार्थना प्रभु मोर भूल होगा मत क्षमा कर मोर भूल होगा मत क्षमा ये 40 श्लोक कह उद्देश्य कौन ना ये तत्व भगवान यही मध्यम सब लीला को प्रकाश करसंती मध्यम भगवान जो ब्रह्मा जो भूल कले कौन भूल कले ब्रह्मा ब्रह्मा जदि न करी था कौन ही था भगवान कार्य सिद्धि हो पार न था भगवान जो ब्रजवासी मान को जो कृपा कले ये ब्रह्मा चोरी नहीं जीवन भगवान निजुक विस्तार कर सब माँ पुत्र रूप से आविर्भाव हो गले के कौन लीला हो गला भितर बहुत कथा गोटे वर्ष काल लीला है कौन छोटिया कथा ये भगवान इच्छा हूँ मूल इच्छा हूँ भगवान से जहाँ भी होकर सी मैंने जहाँ लाभ पाइले पाइले क्षति है जहाँ ब्रह्मा क्षमा प्रार्थना कले ब्रह्मा त्रिजगत चोर बोली ख्यात हो गले चोर बोली कह ब्रह्मा चोरी करते ब्रह्मा चोरी करते किंतु आम को कृपा कले सी आम को कृपा कले जो प्रार्थना सब कले ये प्रार्थना मध्यम आम भगवान तत्व को जाणी भगवत तत्व ब्रह्मा शिव आदि देवता मान कौन आम तब तत्व जापार ना खाली तक लीला को वर्णना करुचु द्वितीय स्कंद श्लोकटी अच्छा न जंग बिंदती तत्व न ତାଙ୍କୁ ଆମେ ତତ୍ତ୍ୱରେ ଜାଣିପାରୁନାହୁଁ, ଖାଲି ତାଙ୍କ ଲୀଳାକୁ ସେ ବର୍ଣ୍ଣନା କରୁଛି, ଏଭଳି କରିଥିଲେ, ସେଭଳି କରିଥିଲେ, ସେଭଳି କରିଥିଲେ, ବାବା ଲୀଳା ଏଭଳି ଭାବ ରହିଛି। ଏହି ଲୀଳା ଶୁଣିକରି ଭକ୍ତମାନେ ଆନନ୍ଦିତ ହେବେ, ପରିତ୍ରାଣାୟ ସାଧୁନାମ, ସାଧୁମାନଙ୍କୁ ସେ ପରିତ୍ରାଣ କରିବେ। ତେଣୁ ତଥାପି ଆମେ ଆମର ମସ୍ତକରେ ଏତିକି ଆମର କ୍ଷୁଦ୍ର ମସ୍ତିଷ୍କ ରହିଛି, ଆମେ ଏତେ ତତ୍ତ୍ୱକୁ ଇଏ କରିପାରିବା ନାହିଁ, ତେଣୁ ମୁଁ ସବୁ ଶ୍ଳୋକକୁ ଆବୃତ୍ତି କଲି ନାହିଁ। ତେଣୁ ଆଜି ଏ 21 ନମ୍ବର ଶ୍ଳୋକରୁ ଆରମ୍ଭ କରିବା। ତେଣୁ ଏଠି କହୁଛନ୍ତି, କୋ ବ୍ୟକ୍ତି ଭୂମନ୍ ଭଗବାନ ପରାତ୍ମନ୍ ଯୋଗେଶ୍ୱର ତୀର୍ଭବତ ସ୍ତ୍ରୀଲୋକ୍ୟାନ୍ କୋ ବା କଥମ୍ ବା କତିବା କଦେତି ବିସ୍ତାର କ୍ରୀଡ଼ସି ଯୋଗ ମାୟା। ଖାଲି ଶୋକ ଏଭଳି କରି ତାକୁ ଯଦି ଆମେ ଖାଲି ପାଠ କରିଦେବା ତାହେଲେ ମଧ୍ୟ ଆମେ ପବିତ୍ର ହେଇଯିବା। ଏ ଭଗବାନଙ୍କର କ'ଣ, ଭଗବାନଙ୍କଠାରୁ ଭିନ୍ନ ନୁହନ୍ତି ଏ ଶ୍ଳୋକ। ଭଗବତ ତତ୍ତ୍ୱ ଏଠି ଭଗବାନ ନିଜେ, ଭାଗବତ ହେଉଛନ୍ତି ଭଗବାନ ନିଜେ। ବହୁତ ଏଇ ପ୍ରଶ୍ନଟି ପ୍ରଥମେ ପଚାରିଥିଲେ, ପ୍ରଶ୍ନଟି ପ୍ରଥମେ ପଚାରିଥିଲେ ସୌନକାଦି ଋଷିମାନେ, ଯେ ଭଗବାନଙ୍କୁ ଯଦି ଚାଲିଗଲେ କୃଷ୍ଣେ ସ୍ୱଧାମ ପର୍ବତେ, ଭଗବାନ ଚାଲିଗଲେ ତାଙ୍କ ଧାମକୁ, ତାଙ୍କର ବୁହି ଯୋଗେଶ୍ୱର କୃଷ୍ଣ ଧର୍ମଣି ବ୍ରହ୍ମଣୀ ଧର୍ମ ବର୍ମଣି ସ୍ୱାଙ୍କାଷ୍ଟା ଅର୍ଜୁନ ପ୍ରତି ଧର୍ମ କହ ଶରଣଂ କଥ। ଭଗବାନ ଚାଲିଗଲେ ତାଙ୍କର ସବୁ ଧର୍ମ ଜ୍ଞାନ ତାଙ୍କ ଐଶ୍ୱର୍ଯ୍ୟ ସହିତ ଚାଲିଗଲେ, ବର୍ତ୍ତମାନ ଧର୍ମ କାହାର ଆଶ୍ରୟରେ ରହିଲା? ଭଗବାନ ଥିଲେ ଧର୍ମ ଆଶ୍ରୟ ନେଇଥିଲେ ଭଗବାନ ପାଖରେ, ଭଗବାନ ଚାଲିଗଲା ପରେ ଧର୍ମ କାହାର ଆଶ୍ରୟ ନେବେ? ନା ଆଦିକୃଷ୍ଣଙ୍କର, ଆଉ କାହାର ଆଶ୍ରୟ ନେବେ? ଆଦିକୃଷ୍ଣ ତ ଚାଲିଗଲେ, ଆମ ଆଦିକୃଷ୍ଣ ସେ ଯେଉଁ ମୂଳ କୃଷ୍ଣ ଯେଉଁ ରହିଛନ୍ତି ସେ ଚାଲିଗଲେ, 5000 ବର୍ଷ ତଳେ ଚାଲିଗଲେ। ତେଣୁ ନୈମିଷାରଣ୍ୟରେ ଋଷିମାନେ ପଚାରୁଛନ୍ତି, ଧର୍ମ ବର୍ତ୍ତମାନ କାହାର ଶରଣରେ ଅଛି? ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟ 43 ଶ୍ଳୋକରେ ତାର ଉତ୍ତର ଦେଇଛନ୍ତି। 43 ନା କେତେ ହେବ ବୋଧେ, କହୁଛନ୍ତି ଭଗବାନ ଚାଲିଗଲା ପରେ କୃଷ୍ଣେ ସୁଧାମ ପ୍ରଗତି ଧର୍ମ ଜ୍ଞାନାଧିବିଷ କଳୌ ନଷ୍ଟ ଦୃଷ୍ଟାମ ଏସ ପୁରାଣାର୍କ ଧୁନୁଦିତ। ଭଗବାନ ଯେତେବେଳେ ଚାଲିଗଲେ ତାଙ୍କ ଧାମକୁ ତାଙ୍କର ସବୁ ଐଶ୍ୱର୍ଯ୍ୟମାନଙ୍କ ସହିତ, ବର୍ତ୍ତମାନ ଏଇ ଭାଗବତ ରୂପକ ପୁରାଣ ଉଦୟ, ପୁରାଣ ଭାଗବତ ପୁରାଣ ରୂପକ ସୂର୍ଯ୍ୟ ଉଦୟ ହେଇଛନ୍ତି। କଳିଯୁଗରେ ଲୋକମାନେ ଅନ୍ଧ ହେଇଯିବେ, ଜାଣିପାରିବେ ନାହିଁ, ଏଠି ଅଧର୍ମ ପ୍ରାଦୁର୍ଭାବ ହେଇଯିବ, ଲୋକମାନେ ଜାଣିପାରିବେ ନାହିଁ କେଉଁ ପଟେ କ'ଣ ରାସ୍ତା, ଧର୍ମ କେଉଁ କ'ଣ, ସେଇଟା କି ଧର୍ମ। ତେଣୁ ଏ ଭାଗବତ ରୂପକ ସୂର୍ଯ୍ୟ ଉଦୟ ହେଇଛନ୍ତି, ଯେଉଁମାନେ ଏ ଭାଗବତ ରୂପକ ସୂର୍ଯ୍ୟରେ ଆଶ୍ରୟ ନେବେ ସେମାନେ ଜାଣିଯିବେ, ଦିଗ ଜାଣିଯିବେ, ଏଇ ରାସ୍ତା ଭଗବାନ ପାଖକୁ ଯିବା ପାଇଁ ରାସ୍ତା ହେଉଛି ଏଇଟା, ନହେଲେ ଜାଣିପାରିବେ ନାହିଁ। ତେଣୁ ବ୍ରହ୍ମା ଏଇ ଯେଉଁ କଥା ସବୁ କହୁଛନ୍ତି, ଏ ଭଗବତ ତତ୍ତ୍ୱକୁ ପ୍ରକାଶ କରୁଛନ୍ତି। ଏ ଖାଲି ଶ୍ଳୋକ, ଗୋଟିଏ ଗୋଟିଏ ଶ୍ଳୋକକୁ ଯଦି ପାଠ କରିଦେବା ଭାଗବତ ମନ୍ତ୍ରୀ ସେ କଥା ଆସିବ, ଗୋଟିଏ ଶ୍ଳୋକ ତ ବଡ଼ କଥା ହେଇଗଲା। ଶ୍ଳୋକର ଅଧା, ଅଧାର ଅଧା, ଅଧାର ଅଧାର ଅଧା, ଏତିକି ଜଣେ ଯଦି ଖାଲି ପାଠ କରିଦେବ ବା ଶୁଣିବ ବା ପଢ଼େଇବ ଯାହା ବି କରୁ, ସେମାନେ ଯିଏ ଶୁଣିବ ଯିଏ ପାଠ କରିବ ସେ ପବିତ୍ର ହେଇଯିବ। ଏ ଅନ୍ତିମ ଅଧ୍ୟାୟ ଅନ୍ତିମ ସ୍କନ୍ଧରେ ଏଇଟା ବର୍ଣ୍ଣନା କରାଯାଇଛି, ଦ୍ୱାଦଶ ସ୍କନ୍ଧରେ ଦ୍ୱାଦଶ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି, ଦ୍ୱାଦଶ କି ତ୍ରୟୋଦଶ 13 ଅଧ୍ୟାୟରେ ଏ ଶ୍ଳୋକ ଏଇଭଳି ରହିଛି। ଖାଲି ପାଠ କରିଦେବା, ଯିଏ ପାଠ ନ କରିପାରିବ ଖାଲି ଶୁଣିଯିବେ, ଶୁଣିଗଲେ ମଧ୍ୟ ସେ ପବିତ୍ର ହେଇଯିବେ, କାରଣ ଏଥିରେ ଭଗବାନଙ୍କ ଶକ୍ତି ରହିଛନ୍ତି, ଭଗବାନ ରହିଛନ୍ତି, ଭଗବାନଙ୍କର ଭିନ୍ନ ନୁହନ୍ତି ଭାଗବତମ। ତେଣୁ ଏ ଶ୍ଳୋକରେ ଏତିକି ଶକ୍ତି ରହିଛି। ତେଣୁ ଏ ଶ୍ଳୋକରେ କହୁଛନ୍ତି ବ୍ରହ୍ମା, କୋ ବ୍ୟକ୍ତି ଭୂମନ୍ ଭଗବାନ ପରାତ୍ମନ୍। ଭଗବାନ ଦେଖନ୍ତୁ କେତେ ତତ୍ତ୍ୱ ସବୁ ରହିଛି, ଭଗବାନଙ୍କ ତତ୍ତ୍ୱ କିଏ ଜାଣିବ? କୋ ବ୍ୟକ୍ତି କିଏ କହିପାରିବ? ମୁଁ ଏତିକି ସବୁ ଭଗବାନ ତତ୍ତ୍ୱକୁ ଜାଣିଗଲି, ଆଉ କିଛି ନାହିଁ ବାକି, କହିପାରିବେ କିଏ? ବ୍ରହ୍ମା କହୁଛନ୍ତି, କୋ ବ୍ୟକ୍ତି କିଏ ଜାଣିବ? ହେ ପ୍ରଭୁ, ହେ ଭଗବାନ, ହେ ଭୂମନ୍। ଭୂମନ୍ ଶବ୍ଦର ଅର୍ଥ ହେଉଛି ଭୂମା ପୁରୁଷ, ଭୂମନ୍ ଶବ୍ଦର ଅର୍ଥ ହେଉଛି ବିଶ୍ୱଭାବକ ଭୂମନ କହିଲେ ସେ ସବୁଠାରେ ବ୍ୟାପକ ରହିଛନ୍ତି ଭଗବାନ, ସବୁଠାରେ ଅଛନ୍ତି, କି ଚିନ୍ତା କରିପାରିବ ବିଶ୍ୱ, ଏଇ ଯେଉଁ ବିଶ୍ୱ ରହିଛି ଏ 400 କୋଟି ମାଇଲ, 50 କୋଟି ଯୋଜନ, 50 କୋଟି ଯୋଜନ ମାନେ 400 କୋଟି ମାଇଲ, 600 କୋଟି କିଲୋମିଟରର ଏଇ ବିଶ୍ୱ, ଯେଉଁଠି ଯିବ ସବୁଠି ଭଗବାନ ରହିଛନ୍ତି ଭୂମା ବିଶ୍ୱ ବାପକ ସେ। ଖାଲି ଏତିକି ଭିତରେ ରହିଛନ୍ତି ତା ନୁହଁ, ଏଇଭଳି ଭାବରେ ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡ ରହିଛି, ସବୁଠାରେ ସେ ରହିଛନ୍ତି, ପରମାତ୍ମା ଉପରେ ସବୁଠାରେ ସେ ରହିଛନ୍ତି ଭୂମା। ଭୂମା କହିଲେ ବିଶ୍ୱ ବାପକ, ପୁଣି ଭୂମନ କହିଲେ ଭୂମନ ଏ କୋ ବ୍ୟକ୍ତି ଭୂମନ ଭଗବାନ ପରାତ୍ମନ, ଭଗବାନ ଖାଲି ଆମେ ସମସ୍ତେ କହିଦେଉଛୁ ଭଗବାନ, କିନ୍ତୁ ଭଗବାନ ଶବ୍ଦର ମଧ୍ୟ ବହୁତ ଅର୍ଥ ରହିଛି, ଭଗବାନ ଶବ୍ଦର ଅର୍ଥ ଏଠି ଅନେକ ଅର୍ଥ ରହିଛି ଭଗବାନଙ୍କର, କିନ୍ତୁ ଏଠି ଯେଉଁ କୁହାଯାଉଛି ବିଶ୍ୱନାଥ ଠାକୁର କହୁଛନ୍ତି ଭଗବାନ କହିଲେ ଭୂମିତ୍ୱ ବି ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ଜଣେ ସବୁଠାରେ ବିସ୍ତାର ଲାଭ କରିପାରନ୍ତି କିନ୍ତୁ ତାଙ୍କର ଷଡ଼ୈଶ୍ୱର୍ଯ୍ୟ ନଥାଇପାରେ, 6ଟି ଐଶ୍ୱର୍ଯ୍ୟ ରହିଛି। ଐଶ୍ୱର୍ଯ୍ୟ କହିଲେ ଧନ, ଧନ ଗୋଟେ ଐଶ୍ୱର୍ଯ୍ୟ, ଜଣେ ଧନୀ ବ୍ୟକ୍ତି ପାଖକୁ ହେଲା ମାନେ ସମସ୍ତେ ଲୋକ ଯିବେ ତା ପାଖକୁ, ଇଏ କରିବେ କ'ଣ ତାକୁ ପ୍ରଶଂସା କରିବେ, ପ୍ରଭୁ ଆପଣ ଏତେ ବଢ଼ିଆ ଏତେ ବଢ଼ିଆ ଏତେ ବଢ଼ିଆ ଆମକୁ ଧନ ଦିଅନ୍ତୁ, ଧନୀ ଇଏ ଗୋଟେ ଐଶ୍ୱର୍ଯ୍ୟ, ଐଶ୍ୱର୍ଯ୍ୟ ସେ ସମଗ୍ର ବୀର୍ଯ୍ୟ, ବହୁତ ବଡ଼ ବୀର୍ଯ୍ୟବାନ ଶକ୍ତିବାନ ବ୍ୟକ୍ତି ରହିଛନ୍ତି, ବହୁତ ଶକ୍ତି ରହିଛି ତାଙ୍କ ପାଖରେ, ସମସ୍ତେ ତାଙ୍କୁ ପ୍ରଶଂସା କରିବେ, ସମସ୍ତଙ୍କର ଭୟ ରହିଛି ବଳବାନ ବ୍ୟକ୍ତି ପାଖରେ ପ୍ରତି ଭୟ ରହିବ, କିନ୍ତୁ ଜଣେ ଯଦି ବଳବାନ ବ୍ୟକ୍ତିର ଆଶ୍ରୟ ଆମେ ନେଇଯିବା ତାହେଲେ ଆଉ ଅନ୍ୟ କାହା ପ୍ରତି ଭୟ ରହିବ ନାହିଁ, ସବୁଠାରୁ ବଡ଼ ବଳବାନ ହେଉଛନ୍ତି ଭଗବାନ, ସେ ସବୁଠାରୁ ବ୍ୟାପିକି ରହିଥିଲେ ମଧ୍ୟ ତାଙ୍କର ସବୁ ସବୁ ସ୍ଥାନରେ ତାଙ୍କର ଐଶ୍ୱର୍ଯ୍ୟ ରହିଛି ଭୂମନ ଭଗବାନ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ଯେତେ ଧନ ରହିଛି ଯେତେ ଶକ୍ତି ରହିଛି ଯେତେ ଯଶ ରହିଛି, ଜଣେ ବ୍ୟକ୍ତି ତା'ର ଯଦି ବହୁତ ଯଶ ରହିଛି ତାହେଲେ ତା ପାଖରେ ହଜାର ହଜାର ଲୋକ ରହିଥିବେ, ଏତେ ଯଶ ତାଙ୍କର ରହିଛି ତା ପାଖରେ ସବୁ ତା ପାଖରେ ରହିଥିବେ ତାଙ୍କ ଟିକେ କୃପା କଟାକ୍ଷ ପ୍ରାପ୍ତ ହେବା ପାଇଁ। ଏବେ ଯଦି ଆମର ପ୍ରଧାନମନ୍ତ୍ରୀ ଆସିବେ କେତେ ଲୋକ ନ ରହିବେ, ତାଙ୍କ ବୁର୍ଲାକୁ ଯଦି ଆସିବେ ଆଜି ପ୍ରଧାନମନ୍ତ୍ରୀ ଆସିବେ ଦେଖିବେ ଯେ ଗଦା ହେଇଯିବେ, ଲୋକ ଗଦା ହେଇଯିବେ ନା ହେବେନି, ଯଶ ରହିଛି ତାଙ୍କର, ଆଉ ଭଗବାନ କଥା କ'ଣ କହିବା। ଆଉ ଯାହାର ଶ୍ରିୟ କହିଲେ ସୌନ୍ଦର୍ଯ୍ୟ ରହିଛି, ବହୁତ ସୌନ୍ଦର୍ଯ୍ୟବାନ ବ୍ୟକ୍ତି ଜଣେ ରହିଛି, ପୁରୁଷ ଲୋକ ନହେଲେ ସବୁ ସ୍ତ୍ରୀ ଲୋକମାନେ ତ ତା ପାଖରେ ଘେରିଯିବେ, ପୁରୁଷ ବହୁତ ସୁନ୍ଦର ପୁରୁଷ ଯଦି ଆସିବ ପୁରୁଷ ଲୋକମାନେ ଆକର୍ଷଣ ନହେଲେ ମଧ୍ୟ ସବୁ ସ୍ତ୍ରୀ ଲୋକମାନେ ସବୁ ଘେରିଯିବେ ତାଙ୍କ ପାଖରେ, ଛୋଟିଆ କଥା କମ୍ ସୌନ୍ଦର୍ଯ୍ୟ ରହିଛି ଭଗବାନଙ୍କର, କିନ୍ତୁ ଭଗବାନଙ୍କ ସୌନ୍ଦର୍ଯ୍ୟ ଏଭଳି ଖାଲି ସ୍ତ୍ରୀ ଲୋକମାନଙ୍କୁ ସେ ଆକର୍ଷଣ କରିବେ ତା ନୁହଁ, ପୁରୁଷ ଲୋକମାନେ ଭଗବାନଙ୍କ ସୌନ୍ଦର୍ଯ୍ୟରେ ଆକର୍ଷିତ ହୋଇଯାଆନ୍ତି। ପୁରୁଷ ଲୋକମାନଙ୍କ କଥା କ'ଣ କହିବା, ପଶୁ ପକ୍ଷୀ ସମସ୍ତେ ତାଙ୍କ ପ୍ରତି ଆକର୍ଷିତ ହୋଇଯାଆନ୍ତି, ଏତେ ସୌନ୍ଦର୍ଯ୍ୟ ରହିଛି ଭଗବାନଙ୍କର। ତେଣୁ ଏହିଭଳି ଭାବରେ ଜ୍ଞାନ, ବହୁତ ବଡ଼ ଜ୍ଞାନୀ ବ୍ୟକ୍ତି ସିଏ, ବହୁତ ବଡ଼ ଏମିତି କିଛି ନାହିଁ ଯାହା ସେ ଜାଣିନାହାନ୍ତି, ଯେକୌଣସି ପ୍ରଶ୍ନ ଆପଣ ପଚାରନ୍ତୁ ତାଙ୍କୁ ପଚାରିବା ଦରକାର ନାହିଁ, ଇଏ ଭାଗବତମ ଏଭଳି ଶାସ୍ତ୍ର ରହିଛନ୍ତି ଭଗବାନ ଭଳି ଶାସ୍ତ୍ର, ଏ ଭାଗବତମରେ ସବୁ ପ୍ରଶ୍ନର ଉତ୍ତର ପାଇଯିବେ ଆପଣ, ଭଗବତ ଗୀତାରେ ମଧ୍ୟ ସେଇଭଳି ଭାବରେ କୁହାଯାଏ ସବୁ ପ୍ରଶ୍ନର ଉତ୍ତର ପାଇଯିବେ, ସବୁ ପ୍ରଶ୍ନର ଉତ୍ତର ମିଳିଯିବ ସେଇଠି, ଭଗବାନ କହିଲେ ସବୁ ଜ୍ଞାନ ରହିଛି ତାଙ୍କର, ଏମିତି କିଛି ନାହିଁ ସେ ଅମକ ଜିନିଷଟା ଜାଣିନାହାନ୍ତି। ଆମେ ଯେତେ ବଡ଼ ଜ୍ଞାନୀ ହେଲେ ମଧ୍ୟ ଆମକୁ ଯଦି ଜଣେ କୁହାଯିବ ଅମକ ଚାଷ ଏ ଯେଉଁ ଚାଷ ହେଉଛି ଧାନ ଚାଷ ହେଉଛି ଏଥିରେ ଏସବୁ ପୋକ ମାରୁଛି କ'ଣ କରିଛ, ଆମେ କହିପାରିବେ ଗଭର୍ଣ୍ଣମେଣ୍ଟକୁ କହିଦେବେ, ତାଙ୍କର ସେଥିରେ ଜ୍ଞାନ ଅଛି। ଆମର ପରାସରକୁ ପଚାରେ ପ୍ରଭୁ ଏଇଟା କାହିଁକି ଲାଇଟ୍ଟା ଜଳୁନି ନା ହଁ ଏଇଟା ଏମିତି ହେଇଛି ପୁରା ସଜାଡ଼ିଦେବେ, ତାଙ୍କର ସେ ଜ୍ଞାନ ଅଛି। ଏଇଭଳି ଭାବରେ ଜ୍ଞାନର ସୀମା ନାହିଁ, କେତେ ଜ୍ଞାନ ରହିଛି, ଜ୍ଞାନ ସମୁଦ୍ର ଭଳି ରହିଛି ଜ୍ଞାନ, ଆଉ ଏମିତି କିଛି ଜ୍ଞାନ ନାହିଁ ଯାହା ଭଗବାନ ପାଖରେ ନାହିଁ, ସବୁ ଜ୍ଞାନ ଯେତେ ବଡ଼ ଜ୍ଞାନୀ ହୁଅନ୍ତୁ ଯେତେ ବୈଜ୍ଞାନିକ ମାନେ ହୁଅନ୍ତୁ ବହୁତ ବଡ଼ ବଡ଼ ବୈଜ୍ଞାନିକ ସବୁ ରହିଛି, ବହୁତ ଜ୍ଞାନ ତାଙ୍କର ରହିଛି, ବହୁତ ସେମାନେ ସବୁ ପାଇଛନ୍ତି କ'ଣ ପ୍ରଶଂସା ପାଇଛନ୍ତି, ପୁରସ୍କାର ପାଇଛନ୍ତି, ସବୁ ହୋଇଛି। କିନ୍ତୁ ଭଗବାନ କହିଲେ ତାଙ୍କର ଜ୍ଞାନ ହେଉଛି ମୁଁ ଦେଉଛି ତାଙ୍କୁ ସେ ଜ୍ଞାନ। ମତ ସ୍ମୃତି ଜ୍ଞାନ ଅପହନମ ଚ, ଭଗବାନ ଠାରୁ ସବୁ ଜ୍ଞାନ ଆସୁଛି। ଏବଂ ଜ୍ଞାନ ଜ୍ଞାନ ବତାମ, ଏତେ ବଡ଼ ଜ୍ଞାନୀ ବ୍ୟକ୍ତି ହୁଅନ୍ତୁ ତାଙ୍କର ଜ୍ଞାନ ହେଉଛନ୍ତି ଭଗବାନ। ଜ୍ଞାନ ଦାତା ଭଗବାନ ପ୍ରାର୍ଥନା ଗୋଟେ ରହିଛି, ଜ୍ଞାନ ଦାତା ଭଗବାନ, ସବୁ ଜ୍ଞାନ ତାଙ୍କ ପାଖରେ ରହିଛି। ଏବଂ ଜ୍ଞାନ ବୈରାଗ୍ୟ, ଯାହାଙ୍କ ପାଖରେ ବହୁତ ଐଶ୍ୱର୍ଯ୍ୟ ରହିଛି, ବହୁତ ଐଶ୍ୱର୍ଯ୍ୟ ରହିଛି, ବହୁତ ଧନୀ ଟାଟା ବିରଳା ଏମାନେ ସବୁ ବହୁତ ଧନୀ ସବୁ ବ୍ୟକ୍ତି ଅଛନ୍ତି। କିନ୍ତୁ ଯଦି ତାଙ୍କୁ କୁହାଯିବ ଆପଣ ଏ ଧନକୁ ସବୁ ତ୍ୟାଗ କରିଦିଅନ୍ତୁ, ତ୍ୟାଗ କରିପାରିବେ? ବୈରାଗ୍ୟ ଭଗବାନଙ୍କର ସେଇଭଳି ଭାବ ରହିଛି, ବୈରାଗ୍ୟ ସବୁ କିଛି ତ୍ୟାଗ କରିଦେବେ। ଭଗବାନ ବୈରାଗ୍ୟ ବିଦ୍ୟା ନିଜ ଭକ୍ତି ଯୋଗ ଶିକ୍ଷାର୍ଥମେକଂ ପୁରୁଷ ପୁରାଣ ଶ୍ରୀକୃଷ୍ଣ ଚୈତନ୍ୟ ଶରୀରଧାରୀ କୃପାମ୍ ବୁଦ୍ଧିର୍ଯ୍ୟ ତମହଂ ପ୍ରପଦେ। ମହାପ୍ରଭୁ ସାର୍ବଭୌମ ଭଟ୍ଟାଚାର୍ଯ୍ୟ, ସିଏ ହେଉଛନ୍ତି ଦେବତାମାନଙ୍କ ଗୁରୁ, ବୃହସ୍ପତିଙ୍କର ଅବତାର ସାର୍ବଭୌମ ଭଟ୍ଟାଚାର୍ଯ୍ୟ, ରାଜାଙ୍କର ଶିଖିଲେ ପଣ୍ଡିତ ଥିଲେ, ସବୁ ସନ୍ନ୍ୟାସୀମାନଙ୍କୁ ସେ ପାଠ ପଢ଼ାଉଥିଲେ, ମହାପ୍ରଭୁଙ୍କ ମଧ୍ୟ ସେ ପାଠ ପଢ଼େଇଲେ। ପ୍ରଥମେ ଯେତେବେଳେ ମହାପ୍ରଭୁ ଗଲେ ସାତ ଦିନ ଧରିକି ବେଦାନ୍ତ ସୂତ୍ରରୁ ପଢ଼େଇଲେ। ଏଇଭଳି ଭାବରେ ସବୁ ଆଲୋଚନା ହେଲା ପରେ ମହାପ୍ରଭୁ ଯେତେବେଳେ ତାଙ୍କର ତତ୍ତ୍ୱକୁ ପ୍ରକାଶ କରେଇଲେ, ମହାପ୍ରଭୁ ହେଉଛନ୍ତି ସ୍ୱୟଂ ଭଗବାନ ବୋଲି ଯେତେବେଳେ ଜାଣିଲେ, ଷଡ଼ଭୁଜ ଦେଖିଲେ ତାଙ୍କୁ, ସାର୍ବଭୌମଙ୍କୁ ଷଡ଼ଭୁଜ, ଛଅଟି ହାତ ରହିଛି ତାଙ୍କ ଭଗବାନଙ୍କର, ଷଡ଼ଭୁଜ, ଷଡ଼ଭୁଜ ହେଉଛି କହିଲେ ଦୁଇ ଭୁଜରେ ଭଗବାନ ହେଉଛନ୍ତି ଶ୍ରୀରାମ, ଦୁଇ ଭୁଜରେ ଭଗବାନ ହେଉଛନ୍ତି କୃଷ୍ଣ, ଦୁଇ ଭୁଜରେ ଭଗବାନ ହେଉଛନ୍ତି ଗୌରାଙ୍ଗ ମହାପ୍ରଭୁ, ଦୁଇ ଭୁଜରେ ଧରିଛନ୍ତି ଧନୁସର ଧରିଛନ୍ତି ରାମ, ଦୁଇ ଭୁଜରେ ଧରିଛନ୍ତି କ'ଣ କୃଷ୍ଣ ହିସାବରେ, ଦୁଇ ଭୁଜରେ କ'ଣ ବଂଶୀ ଧାରଣ କରିଛନ୍ତି କୃଷ୍ଣ, ରାମ କୃଷ୍ଣ, ଏବଂ ଆଉ ଦୁଇ ଭୁଜରେ ଧାରଣ କରିଛନ୍ତି ଦଣ୍ଡକ ମଣ୍ଡଳୁ, ଇଏ ଷଡ଼ଭୁଜ ଗୌରାଙ୍ଗ ମହାପ୍ରଭୁ, ସେଇ ରାମ ଜୟ ରାମ, ସେଇ କୃଷ୍ଣ, ସେଇ ଗୌରାଙ୍ଗ ମହାପ୍ରଭୁ ଏ ଶିକ୍ଷା ଦେଇଛନ୍ତି। ଏବଂ ଯେତେବେଳେ ପାଇଲେ ଜ୍ଞାନ ପାଇଗଲେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ, ସେ ଭଗବାନ ସ୍ତୁତି କରିଛନ୍ତି, ବହୁତ ପ୍ରଚଣ୍ଡ ବିଦ୍ୱାନ ସିଏ, ତେଣୁ ସ୍ତୁତିରେ ଶହେଟି ଶ୍ଳୋକ କରିଛନ୍ତି, ଶହେଟି ଶ୍ଳୋକ କରିଛନ୍ତି, ତାଧରୁ ଏ ଗୋଟେ ଶ୍ଳୋକ, ବୈରାଗ୍ୟ ବିଦ୍ୟା, ପ୍ରଭୁ ଆପଣ ଏଇ ବୈରାଗ୍ୟ ଶିକ୍ଷା ଦେଉଛନ୍ତି। ଭଗବାନ ବୈରାଗ୍ୟଙ୍କ କଥା କ'ଣ କହିବା, ଭଗବାନ ଏଭଳି ବସ୍ତୁ ଭାଗବତ ଆରମ୍ଭରେ ସୁତ ଗୋସ୍ୱାମୀ କହିଲେ, ବାସୁଦେବ ଭଗବତୀ ଭକ୍ତିଯୋଗ ପ୍ରୟୋଜିତ ଜନ ଇତିହାସ ବୈରାଗ୍ୟ ଜ୍ଞାନ ଯେତୁକ, ଯଦି ଭଗବାନ ଯେ କି ବାସୁଦେବ, ବସୁଦେବଙ୍କ ପୁତ୍ର, ସେ ଭଗବାନ ଯଦି ଆମେ ଭକ୍ତି କରିବା ତାହେଲେ ଖୁବ୍ ଶୀଘ୍ର ଜ୍ଞାନ ଏବଂ ବୈରାଗ୍ୟ ଦୁଇଟି ଯାକ ଆସିବ, ଅହିତିକ ଭାବରେ ଆସିବ, ଜନ ଇତିହାସ ବୈରାଗ୍ୟ ଜ୍ଞାନ ଚେତ ଅହିତିକ। ତେଣୁ ଏଇ ବୈରାଗ୍ୟ ବିଦ୍ୟା ଶିକ୍ଷା ଦେବା ପାଇଁ ମହାପ୍ରଭୁ ଆସିଥିଲେ, ଭଗବାନଙ୍କର ସବୁକିଛି ତ୍ୟାଗ କରିଦେଲେ, ତାଙ୍କ ପତ୍ନୀ ବହୁତ କ'ଣ ଯୁବତୀ ପତ୍ନୀ, ବହୁତ କମ୍ ବୟସ, ଭଗବାନ 24 ବର୍ଷରେ ନେଲେ ସନ୍ନ୍ୟାସ ନେଲେ, ତାଙ୍କ ପତ୍ନୀଙ୍କୁ ବୟସ କେତେ ହେଇଥିବ 16-17 ବର୍ଷ, ଏଇଭଳି ଭାବରେ ଅଳ୍ପ ବର୍ଷ ଭିତରେ ବିବାହ କରିଥିଲେ, କିନ୍ତୁ ତ୍ୟାଗ କରିଦେଲେ। ବୃଦ୍ଧା ମାତା ରହିଛନ୍ତି, ପିତା ନାହାନ୍ତି, ବୃଦ୍ଧା ସତୀଦେବୀ ରହିଛନ୍ତି, ସବୁକୁ ତ୍ୟାଗ କରିଦେଲେ। ସୁରକ୍ଷିତ ରାଜ୍ୟ ଲକ୍ଷ୍ମୀ ବୋଲି କୁହାଯାଏ, ତାଙ୍କର ପତ୍ନୀ ହେଉଛନ୍ତି ଲକ୍ଷ୍ମୀ, ଲକ୍ଷ୍ମୀ ଦେବୀଙ୍କୁ ତ୍ୟାଗ, ଲକ୍ଷ୍ମୀପ୍ରିୟା, ବିଷ୍ଣୁପ୍ରିୟା, ଲକ୍ଷ୍ମୀପ୍ରିୟା ତ ଚାଲିଗଲେ, ତାପରେ ବିଷ୍ଣୁପ୍ରିୟାଙ୍କୁ ବିବାହ କଲେ, ବିଷ୍ଣୁପ୍ରିୟା ତ୍ୟାଗ, ସେ ମଧ୍ୟ ଲକ୍ଷ୍ମୀ, ସବୁ ତ୍ୟାଗ କରିଦେଲି ଭଗବାନଙ୍କ ବୈରାଗ୍ୟ। ତେଣୁ ଏହିଭଳି ଭାବରେ ଭଗବାନ ସେ ଖାଲି ସବୁଠାରେ ବିସ୍ତାର ଲାଭ କରିଛନ୍ତି ତା ନୁହଁ, ସବୁଠାରେ ତାଙ୍କର ସେ ଷଡ଼ ଐଶ୍ୱର୍ଯ୍ୟ ପୂର୍ଣ୍ଣ ରହିଛି। କୋ ବ୍ୟକ୍ତି ଭୁବନ ଭଗବାନ ପରାତ୍ମନ, ଖାଲି ଯେ ସବୁଠାରେ ବିସ୍ତାର ଲାଭ କରିଛନ୍ତି ଏବଂ ସବୁ ଷଡ଼ ଐଶ୍ୱର୍ଯ୍ୟ ପୂର୍ଣ୍ଣ ଅଛି ତା ନୁହଁ, ସେ ହେଉଛନ୍ତି ପରାତ୍ମନ୍। ପରାତ୍ମନ୍ କହିଲେ ପରାତ୍ମନ୍ କହିଲେ ଭଗବତ ଭଗବତ୍ୱେପି ପରମାତ୍ମା ସ୍ୱରୂପ। ଆମର ହୃଦୟ ସମସ୍ତଙ୍କ ହୃଦୟ ରହିଛନ୍ତି ପରମାତ୍ମା ରୂପରେ, ଖାଲି ଯେ ବାହାରେ ରହିଛନ୍ତି ଭଗବାନ ଭୂମନ ବିଶ୍ୱ ବ୍ୟାପକ, ଆମର ଶରୀର ଭିତରେ ମଧ୍ୟ ସେ ରହିଛନ୍ତି ପରମାତ୍ମା ରୂପରେ। କେତେ କିଭଳି ସିଏ ଆମର ବନ୍ଧୁ ଏଇଥିରୁ ଆମେ ଜାଣିବା। ଆମର ହୃଦୟ ରହିଛନ୍ତି, ସିଏ ଆମକୁ ଜ୍ଞାନ ଦେଉଛନ୍ତି, ବାପା ଏଇଟା କର ଆମେ ଶୁଣୁଛୁ ତା କଥା, କିନ୍ତୁ ତଥାପି ସେ ଆମ ପାଖରେ ରହିଛନ୍ତି। ଜନ୍ମ ଜନ୍ମ ଧରିକିରି ଅନାଦି କାଳରୁ ଆମେ ଭୌତିକ ଜଗତରେ ଘୁରି ବୁଲୁଛେ, ଅନାଦି ବହିର୍ମୁଖ କୃଷ୍ଣ ଏଇଭଳି ଭାବରେ ଭଗବାନଙ୍କୁ ଭୁଲି ଯାଇକରି ଆମେ ବିଷ୍ଠାର କୃଷ୍ଟ ମଧ୍ୟ ରହିକି ରହିଛେ, ଏବଂ ବିଷ୍ଠାର କୃଷ୍ଟ ହେଲେ ମଧ୍ୟ ଭଗବାନ ଆମ ହୃଦୟ ଭିତରେ ରହିଛନ୍ତି, ସେଇଠି ସବୁ ଜ୍ଞାନ ଦେଉଛନ୍ତି ଏଭଳି କର ଏଭଳି କର ଏଭଳି କର, କିନ୍ତୁ ଆମେ ତାଙ୍କ କଥା ଶୁଣୁନେ। ଇଏ ହେଉଛି ଭଗବାନଙ୍କର କୃପା, ଏଭଳି ବନ୍ଧୁ କିଏ ମିଳିବେ। ଯଦି ବନ୍ଧୁ ଆମର ଅଛନ୍ତି ତାଙ୍କୁ ଯଦି ବିପଦ କଥା କହିଦେଲେ ସେ ଆଉ ଚାହିଁବେ ନାହିଁ, କିନ୍ତୁ ଇଏ ବନ୍ଧୁ ଏଭଳି ଭଗବତ ଭଗବାନ କହିଲେ ନା ଆମା ବିନା ବନ୍ଧୁ ଆ କିଏ ଅଛି ତୁମାର। ଆମେ ଏଇ କ'ଣ ଭଗବାନ ଭଜନ କରିବା ପାଇଁ ଆସିଲେ, କିନ୍ତୁ ଭଗବାନ ଭୁଲିକରି ମାୟାର ରହିଛେ, ଅଧୀନ ରହିକି ଘୁରି ବୁଲିକିରି ଆନନ୍ଦ ପ୍ରାପ୍ତ ହେଉଛେ, ଆମେ ଭଗବାନ ଭୁଲି ଯାଇଛନ୍ତି। ଭଗବାନ ଆସୁଛନ୍ତି, ଭଗବାନ ଆମର ମାୟାରୁ ଉଦ୍ଧାର କରିବା ପାଇଁ ଔଷଧ ଆଣିକି ଆସୁଛନ୍ତି, ଭଗବାନ ଔଷଧ ଆଣିକି ଆସୁଛନ୍ତି, କହୁଛନ୍ତି ତମେ ଭଗବାନ ଭୁଲି ଯାଇକିରି ମାୟା ପିସାଚ କୋରରେ କେତେ ଦିନ ଶୋଇକି ରହିବ, ତମର ଏଇ ଯେଉଁ ମାୟାର ରୋଗକୁ ଭଲ କରିବା ପାଇଁ ମୁଁ ଔଷଧ ଆଣିକି ଆସିଛି। ତମର ବନ୍ଧୁ ଜଣେ ଯେମିତି ତମର ଆପଣଙ୍କ ଘରକୁ ଜଣେ ବନ୍ଧୁ ଆସୁଛନ୍ତି, ଆମ ପାଇଁ କ'ଣ ଟିକେ ଆଣିକି ଆସିଥିବେ ନା ନାହିଁ। ତେଣୁ ଯଦି ଜଣେ କହିବ ପ୍ରଭୁ ଆପଣ ଆମର ବନ୍ଧୁ, ଆମ ପାଇଁ କ'ଣ ଆଣିଛନ୍ତି କିଛି ନା, ହଁ କ'ଣ ଆଣିଛନ୍ତି, ଆଣିଛି ଔଷଧି ଆଣିଛି, କ'ଣ ସେ ଔଷଧି ନା ମାୟା ନାଶ କରିବା ପାଇଁ, ତମ ଘୋର ରୋଗ ନାଶ କରିବା ପାଇଁ ଆଣିଛି ନା, ଦେଉନାହାନ୍ତି ତ ମାଗିକି, ଆପଣ ମାଗିକି ନିଅନ୍ତୁ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ, ଏଣିଛି ଔଷଧି ମାୟା ନାଶିବାର ଲାଗି, ହରି ନାମ ମହାମନ୍ତ୍ର ତୁମି ମାଗି, ଭକତି ବିନୋଦ ପ୍ରଭୁ ଚରଣୀ ପଡ଼ିଆ, ସେଇ ହରି ନାମ ମନ୍ତ୍ର ରହିଲ ମାଗି। ଏଇଭଳି ଭାବରେ ଭଗବାନ ମହାମନ୍ତ୍ର ଆଣିଛନ୍ତି, କିନ୍ତୁ ସେ କହୁଛନ୍ତି ତମେ ମାଗିକି ନିୟମଠୁ, ମହାମନ୍ତ୍ର ଆଣିଛି ଭଗବାନ ଯାଚିକିରି ଦେଉନାହାନ୍ତି, କହୁଛନ୍ତି ମାଗିକି ନିଅ, ନହେଲେ ମହାମନ୍ତ୍ରକୁ ତୁମେ ଫିଙ୍ଗିଦେବେ ଆଉ ଦରକାର ନାହିଁ, ଏ କ'ଣ ଗୋଟେ ଦେଇଛନ୍ତି ପୁଡ଼ିଆ ଗୋଟେ ରହିଛି। ତେଣୁ ଏଇଭଳି ଭାବରେ ଭଗବାନ ହେଉଛନ୍ତି ହୃଦୟ ଭିତରେ ପରମାତ୍ମା ରୂପେ ରହିଛନ୍ତି, ଖାଲି ପରମାତ୍ମା ରୂପେ ରହିକରି ଜ୍ଞାନ ଦେଉଛନ୍ତି। ଚୈତ୍ୟ ଗୁରୁ, ସିଏ ଚୈତ୍ୟ ଗୁରୁ ଜ୍ଞାନ ଦେଉଛନ୍ତି, ବିବେକ ଦେଉଛନ୍ତି। ଏଇ ଗୋଟେ ଅସୁବିଧା ହେଲା, ଗୋଟେ କ'ଣ ଗୋଟେ ପରିସ୍ଥିତି ପଡ଼ିଛି, ଆମେ ଏଇଟା କରିବା ନା ନା କରିବା ନା, ଏଇଭଳି ମନରେ ସନ୍ଦେହ ଆସୁଛି, ଭଗବାନ ସେଠି ଜ୍ଞାନ ଦେଉଛନ୍ତି, ବିବେକ ଦେଉଛନ୍ତି, ତମେ ଏଇଟା କର। ଚୈତ୍ୟ ଗୁରୁ ସିଏ ବିବେକ ଦେଉଛନ୍ତି, ଏବଂ ଖାଲି ସେତିକି ନୁହଁ ଭଗବାନଙ୍କର, ପୁଣି ସେ କହୁଛନ୍ତି ଯୋଗେଶ୍ୱର। ଯୋଗେଶ୍ୱର କହିଲେ ଯୋଗ, ଯେତେ ସବୁ ଅଷ୍ଟାଙ୍ଗ ଯୋଗ ସିଦ୍ଧି ରହିଛି ସେ ସବୁ ପ୍ରଦାନ କରିବେ, ଏଭଳି ଭଗବାନ ସିଏ। ତେଣୁ କୋ ବ୍ୟକ୍ତି ଭୂମନ ଭଗବାନ ପରାତ୍ମନ ଯୋଗେଶ୍ୱର ଉତି, ଉତି ଅର୍ଥ ଶବ୍ଦର ଅର୍ଥ ହେଉଛି ଜନ୍ମାଦି ଲୀଳା, ଭଗବାନ ଆସୁଛନ୍ତି ଭୌତିକ ଜଗତକୁ ଆସୁଛନ୍ତି, ଲୀଳା କରୁଛନ୍ତି, ଏଇ ଲୀଳା ମାଧ୍ୟମରେ କେତେ ଲୋକଙ୍କର ଯେ ମଙ୍ଗଳ କରୁଛନ୍ତି କହିହେବ ନାହିଁ। ସକାଳୁ ସନ୍ଧ୍ୟା ଶଙ୍ଖ ବାଜିଲା ପରେ ଆମେ କହିବା ଜୟ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଜୀଉ କି ଜୟ ଶ୍ରୀ ଶ୍ରୀ
ଗୌରୀତାୟ ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ଶ୍ରୀ ଶ୍ରୀ ରାଧା କୃଷ୍ଣଚନ୍ଦ୍ର ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଦେବ କି ଜୟ ଶ୍ରୀ ଲୋକପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଜୟ ବୈକାଳ କାଳ କି ଜୟ ପ୍ରମାନନ୍ଦ ଭଗବାନ ଆସୁଛନ୍ତି ଜନ୍ମ ନେଉଛନ୍ତି ଭଗବାନ ଯେଉଁ ଲୀଳା ଆମେ ସକାଳୁ ଶୁଣୁଛେ ନା ଭଗବାନ ପ୍ରତିଥର 23 ଅକ୍ଷଣୀ ସ୍ୱାମୀଙ୍କୁ ହତ୍ୟା କରୁଛନ୍ତି ଏଇଟା ବି ସେ ଜାଣିବ ଏ କ'ଣ ଭଗବାନ କୃପା କ'ଣ କଲେ ଆମ ପାଇଁ କୃପା କିନ୍ତୁ ଯେଉଁମାନେ ତତ୍ତ୍ୱବିତ୍ ସେମାନେ ଜାଣନ୍ତି ଭଗବାନ ତାଙ୍କ ପାଇଁ କୃପା କଲେ କ'ଣ କଲେ ନା ତାଙ୍କୁ ତାଙ୍କ ଧାମ ପଠାଇଦେଲେ ହତାରୁ ଗତିଦାୟକ ଯାହାଙ୍କୁ ହତ୍ୟା କରିବେ ତାଙ୍କର ମଧ୍ୟ ଶ୍ରେଷ୍ଠ ଗତି ପ୍ରଦାନ କରିବେ ଯେଉଁଟା ଜ୍ଞାନୀମାନେ ଅନେକ ଜନ୍ମ ବିତିଗଲା ପରେ କୋଟି ଜ୍ଞାନୀ ମଧ୍ୟ ହଁ ଏକ ଜନ ମୁକ୍ତ ବୋଲି କୁହାଯାଏ ସବୁ ଜ୍ଞାନୀମାନେ ମୁକ୍ତ ହୁଅନ୍ତି ନାହିଁ ଏଇଭଳି ଭାବରେ ବହୁତ କଷ୍ଟ କରି 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 ଗୋଟିଏ ଜନ୍ମ ଗଲା ଗୋଟିଏ ଦ୍ୱିତୀୟ ଜନ୍ମ ଗଲା ତୃତୀୟ ଅନେକ ଜନ୍ମ କୋଟି ଜ୍ଞାନୀ ମଧ୍ୟ ହଁ ଏକ ଜନ ମୁକ୍ତ ସମସ୍ତେ ମୁକ୍ତି ପାଇପାରନ୍ତି ନାହିଁ କିନ୍ତୁ ଭଗବାନ ତାଙ୍କୁ ଯେଉଁ ହତ୍ୟା କଲେ ତାଙ୍କୁ ସେଇ ଧାମ ପଠାଇଦେଲେ ସେଇଠିକି ଯେଉଁମାନେ ଜ୍ଞାନୀମାନେ ଯେଉଁଠିକି ଯାଆନ୍ତି ଭଗବାନ ତାଙ୍କୁ ହତ୍ୟା କରି ସେଇଠି ପଠାଇଦେଲେ କେତେ କୃପା ଦେଖନ୍ତୁ ଭଗବାନଙ୍କର ତେଣୁ କେତେ ଯେ କୃପା କରୁଛନ୍ତି ଭକ୍ତମାନଙ୍କୁ କୃପା କରୁଛନ୍ତି ଅଭକ୍ତମାନଙ୍କୁ କୃପା କରୁଛନ୍ତି ସମସ୍ତଙ୍କୁ କୃପା କରି 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 ଏବେ ମଧ୍ୟ କଳିଯୁଗରେ ସେଇ କଥାକୁ ଚିନ୍ତା କଲେ ମଧ୍ୟ ସେଇଟା ତାଙ୍କର କୃପା ଆମେ ଯେଉଁ ଲୀଳାକୁ ଆଲୋଚନା କରୁଛେ ସବୁ କଥା କହୁଛେ ହି ତାଙ୍କ କୃପା ହଁ ଯଦି ଭଗବାନ ଲୀଳା ନ କରିଥାନ୍ତେ ଆମେ ଆଜି କ'ଣ କଥା ହେଇଥାନ୍ତେ ଯାହାକି ଟିଭିରେ ଦେଖିବା କ'ଣ ରହିଛି ନ୍ୟୁଜ୍ ଫ୍ୟୁଜ୍ ଦେଖିବା ଟିଭିରେ ମଧ୍ୟ ମଝିରେ ମଝିରେ ପୌରାଣିକ କଥା ବି ଦେଉଛି କିନ୍ତୁ ଭଗବାନ ଯଦି ଲୀଳା ନ କରିବେ ଟିଭିରେ ସେ ଲୀଳାକୁ ଦେଇପାରିବ ନାହିଁ ଖାଲି ଫିଲ୍ମ ଦେବ ଫିଲ୍ମ ସବୁ ଦେଖିଥାନ୍ତି ବର୍ତ୍ତମାନ ବସିକରି ଭଗବାନ କଥା ଶୁଣିନଥାନ୍ତି ଭଗବାନ କଥା ତ ନାହିଁ ଆଉ କ'ଣ ଲୀଳା ଜ୍ଞାନୀମାନେ କ'ଣ ଚିନ୍ତା କରିପାରନ୍ତି ଏମାନେ ଖାଲି ସେଇ ବ୍ରହ୍ମ ଚିନ୍ତନ କରନ୍ତି ତାଙ୍କର କ'ଣ ଲୀଳା ଅଛି ବ୍ରହ୍ମର କ'ଣ ଲୀଳା ଅଛି ଜ୍ୟୋତିର ଜ୍ୟୋତିର କ'ଣ ଲୀଳା ଅଛି ତେଣୁ ସେଥିପାଇଁ କୁହାଯାଏ ବହୁତ କଷ୍ଟ ସ୍ୱୀକାର କରନ୍ତି ସେମାନେ ତେଣୁ ଆମ ପାଇଁ ଏତେ କୃପା କରୁଛନ୍ତି ଭଗବାନ ଯୋଗେଶ୍ୱର ସବୁକିଛି ହଁ ଉଟି ଉଟି କହିଲେ ଭଗବାନ ବହୁତ ଲୀଳା କରନ୍ତି ଜନ୍ମାଦି ଲୀଳା ଜନ୍ମ କର୍ମ ତୁମେ ଦିବ୍ୟମ୍ ଭଗବାନ ଆସିଲେ ଖାଲି ଜନ୍ମ ନେଇକରି ତାଙ୍କର ଘରେ ରହିକରି ରହିଗଲେ ତା ନୁହଁ କିଛି କ'ଣ ଲୀଳା କଲେ ଲୀଳା ପୁରୁଷୋତ୍ତମ କୁହାଯାଏ ଏ ତିନି ଜଣଙ୍କୁ ପୁରୁଷୋତ୍ତମ ବୋଲି କୁହାଯାଏ ଭଗବାନ କୃଷ୍ଣ ହେଉଛନ୍ତି ଲୀଳା ପୁରୁଷୋତ୍ତମ ଏତେ ଲୀଳା କଲେ ସାରା ଭାରତବର୍ଷରେ ଭାରତବର୍ଷର ଉର୍ଦ୍ଧ୍ୱରେ ପୃଥିବୀ ଉର୍ଦ୍ଧ୍ୱରେ ସ୍ୱର୍ଗ ଲୋକରେ ପାତାଳ ଲୋକରେ ସବୁଠାରେ ଯାଇକି ସେ ଲୀଳା କରିଛନ୍ତି ସବୁଠାରେ ଲୀଳା କରିଛନ୍ତି ଯେତେବେଳେ ଗୋଟିଏ ବର୍ଷ ରହିଥିଲେ ଭଗବାନ ସେହି ସମୟରେ ଯାଇ ସ୍ୱର୍ଗରେ ଯାଇକି ତାଙ୍କୁ ଦେଖାଇଦେଲେ ତାଙ୍କ ରୂପକୁ ଦେଖାଇଦେଲେ ଦେବତାମାନେ ତାଙ୍କୁ ସେଠି ପ୍ରାର୍ଥନା କରୁଛନ୍ତି ତୃଣାବର୍ତ୍ତ ମାଧ୍ୟମରେ ଯାଇକିରି ସ୍ୱର୍ଗ ଲୋକରେ ପହଞ୍ଚିଗଲେ ଅସୁରକୁ ଉଦ୍ଧାର କଲେ ଦେବତାମାନଙ୍କୁ ମଧ୍ୟ ଉଦ୍ଧାର କଲେ ଏବଂ ଆମକୁ ମଧ୍ୟ ଉଦ୍ଧାର କଲେ ସେ ଲୀଳା ବର୍ଣ୍ଣନା କରୁଛେ ଏଇଭଳି ଭାବରେ ଭଗବାନଙ୍କୁ ଲୀଳା ପୁରୁଷୋତ୍ତମ ବୋଲି କୁହାଯାଏ ରାମଚନ୍ଦ୍ର ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ ଏବଂ ଚୈତନ୍ୟ ମହାପ୍ରଭୁ ହେଉଛନ୍ତି ପ୍ରେମ ପୁରୁଷୋତ୍ତମ ପ୍ରେମ ପ୍ରଦାନ କରିଛନ୍ତି ଯାହାକି କେହି ପ୍ରଦାନ କରିନଥିଲେ ତେଣୁ ଏହିଭଳି ଭାବରେ ଯେଉଁ ଭଗବାନ ଜନ୍ମଗ୍ରହଣ ଜନ୍ମଟା ମଧ୍ୟ ସେଇଟା ଗୋଟେ ବହୁତ କଥା ରହିଛି ଜନ୍ମରେ ମଧ୍ୟ ହଁ ଦେବତାମାନେ ଯେ ପ୍ରାର୍ଥନା କରୁଛନ୍ତି ପ୍ରଭୁ ଆସନ୍ତୁ ପ୍ରଭୁ ଆସନ୍ତୁ ପ୍ରଭୁ ଆସନ୍ତୁ ହଁ ଭଗବାନ ଆସୁଛନ୍ତି ଗର୍ଭରେ ଯେତେବେଳେ ଆସୁଛନ୍ତି ଦେବତାମାନେ ଆସି ତାଙ୍କୁ ସ୍ତୁତି କରୁଛନ୍ତି ଜନ୍ମ ହେବା ପୂର୍ବରୁ ମଧ୍ୟ ତାଙ୍କ ଲୀଳା ରହିଛି ଜନ୍ମ ଗର୍ଭ ଭିତରେ ମଧ୍ୟ ତାଙ୍କ ଲୀଳା ଭଗବାନ ସିଏ ଆଉ ଯେତେବେଳେ ଗର୍ଭରୁ ବାହାରିକି ଆସିଲେ କେତେ କ'ଣ ଲୀଳା ହେଲା 128 ବର୍ଷ 125 ବର୍ଷରୁ ଉର୍ଦ୍ଧ୍ୱ ବୋଲି କୁହାଯାଇଛି ଭାଗବତ ଏକାଦଶ ସ୍କନ୍ଧରେ ଷଷ୍ଠ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି 125 ବର୍ଷରୁ ଆପଣ କିଛି ଅଧିକ ସମୟ ରହିଗଲେଣି ଆପଣ ଚାହିଁଲେ ଆପଣ ଲୀଳାକୁ ସମାପନ କରିପାରନ୍ତି ଆପଣ ସ୍ୱତନ୍ତ୍ର ପୁରୁଷ ଆମେ କ'ଣ ଆପଣଙ୍କୁ କହିବୁ କି ଭଗବାନଙ୍କର ନିୟମ ରହିଛି ବ୍ରହ୍ମାଙ୍କର ପ୍ରତିଦିନରେ ଭଗବାନ ଆସନ୍ତି ଗୋଟେ ଥର ଆସନ୍ତି ବ୍ରହ୍ମାଙ୍କର ଗୋଟେ ଦିନରେ ଗୋଟେ ଥର ଆସନ୍ତି ଭଗବାନ କୃଷ୍ଣ ଏବଂ ପାଖାପାଖି 125 ବର୍ଷ ଲୀଳା କରନ୍ତି ବ୍ରହ୍ମାଙ୍କ ଭିତରେ କେତେ ଦିନ ହେଇଗଲାଣି ବ୍ରହ୍ମାଙ୍କର ଗୋଟିଏ ମାସରେ 30 ଦିନ ତାଙ୍କର ଗୋଟିଏ ବର୍ଷରେ 365 ଦିନ ଏଇଭଳି ଭାବେ 50 ବର୍ଷରେ ଭଗବାନ ସେତୁ ଥର ଆସିସାରିଲେଣି ଏଇ ଆମର ଏଇ ବ୍ରହ୍ମାଣ୍ଡକୁ ଏବେ ଯେଉଁ ଆସିଲେ ଭଗବାନ ବ୍ରହ୍ମାଙ୍କର 51st ଇୟର୍ ଚାଲିଛି, 51 ବର୍ଷ ଚାଲିଛି ତାଙ୍କୁ, 50 ବର୍ଷ ପୁରିଗଲା ତାଙ୍କୁ। ହଁ, ଗୌରମୋହନ ପ୍ରଭୁ ତ ଛୋଟ ସିଏ, ଗୌରମୋହନ ପ୍ରଭୁଙ୍କୁ 27 ବର୍ଷ ହେଇଗଲା, କିନ୍ତୁ ତାଙ୍କୁ 50 ବର୍ଷ ଆହୁରି ଛୋଟ, 88 ହେଇଗଲା, ତାଙ୍କୁ 50 ସାରିକି 51 ହେଲା, ସିନିୟର ସିଟିଜେନ୍ ବି ହେଇନାହାନ୍ତି ସିଏ, କନସେସନ୍ ମିଳିବନି ତାଙ୍କୁ ଟ୍ରେନ୍ରେ ଗଲେ, ସିନିୟର ସିଟିଜେନ୍କୁ ମିଳିବ କନସେସନ୍, ଆଉ ଉଠିଗଲେ ପୁଣି ଆସିଯିବ। ଯାଇ ହଉ, ବ୍ରହ୍ମା କିନ୍ତୁ ତାଙ୍କ ବୟସ କେତେ କେତେ କୋଟି ବର୍ଷ ହେବ ଆମେ ଚିନ୍ତା କରିପାରିବା ନାହିଁ। ବ୍ରହ୍ମାଙ୍କର ଗୋଟିଏ ଦିନ ହେଉଛି 864 କୋଟି ବର୍ଷ, ଗୋଟିଏ ଦିନ ଏତିକୁ 30ରେ ଗୁଣିଲେ ଯେତିକି ହେଉଛି ତାଙ୍କର ଗୋଟିଏ ମାସ, ତାଙ୍କୁ 12ରେ ଗୁଣିଲେ ଗୋଟିଏ ବର୍ଷ, ଏବଂ 50ରେ ଗୁଣିଲେ ସେତିକି ତାଙ୍କୁ ବର୍ଷ ହେଇଗଲାଣି, ମାନେ କେତେ କୋଟି କୋଟି ବର୍ଷ ହେଇଗଲାଣି। କିନ୍ତୁ ପ୍ରତିଦିନ ଭଗବାନଙ୍କର ଗୋଟିଏ ଦିନ, ବ୍ରହ୍ମାଙ୍କର ଗୋଟିଏ ଦିନରେ ଭଗବାନ ଆସିକରି ସେହି ଲୀଳା ସବୁ କରିକି ଯାଇଛନ୍ତି, ଅନେକ ଲୀଳା ଭଗବାନ କରିସାରିଛନ୍ତି। କିନ୍ତୁ ଆମର ଏଇ ଯେଉଁ ଲୀଳା ସବୁ ଶୁଣୁଛେ, ଆମର ଏଇ 5000 ବର୍ଷ ତଳେ ଯେଉଁ ଭଗବାନ ଆସି ଯେଉଁ ଲୀଳା କରିଥିଲେ ସେଇ ଲୀଳାକୁ ଆମେ ଶୁଣୁଛେ, ତା ପୂର୍ବ ଲୀଳା ପ୍ରାୟ ନାହିଁ, କେତେବେଳେ କେମିତି କ'ଣ ଥାଇପାରେ ନହେଲେ ପ୍ରାୟ ନାହିଁ, ପ୍ରାୟ ସେ ଲୀଳା ଗଲାଣି, କୋଟି କୋଟି ବର୍ଷ ତଳେ କ'ଣ ସେ କୁହାଯିବ, ଫ୍ରେଶ୍ ଲୀଳା ଯେଉଁ ବର୍ତ୍ତମାନ ବର୍ଣ୍ଣନା କରାଯାଉଛି, ଏଇଭଳି ଭାବରେ ଲୀଳା ପ୍ରତିଦିନରେ ଆସି କରନ୍ତି ଭଗବାନ ଲୀଳା ପୁରୁଷୋତ୍ତମ। ତେଣୁ ଯୋଗ ମାୟା ଭଗବାନ ଯେଉଁ ଲୀଳା କରନ୍ତି, ଇଏ ସାଧାରଣ ବହୁତ କୋଟି କୋଟି ଲୋକ ଅଛନ୍ତି, ସିଏ ମଧ୍ୟ ତାଙ୍କର ଜନ୍ମଠୁ ଆରମ୍ଭ କରିକି ଜଣେ କହିବ, ଖାଲି ଭଗବାନ କ'ଣ କାର୍ଯ୍ୟ କରୁଥିଲେ ବା ଲୀଳା କରୁଥିଲେ, ଅନ୍ୟମାନେ କ'ଣ କରୁନାହାନ୍ତି, ଅମିତାଭ ବଚ୍ଚନ କରୁନାହିଁ ବା ଅନ୍ୟମାନେ କରୁନାହାନ୍ତି, ତାଙ୍କର ଲୀଳା ତ ପ୍ରଶଂସା ହେଉଛି, କେ ନ୍ୟୁଜ୍ ପେପର ବାହାରୁଛି, ତାଙ୍କୁ 1000 ଲୋକ ଆସି ଦର୍ଶନ କରୁଛନ୍ତି, ମୁଣ୍ଡିଆ ମାରୁଛନ୍ତି, ଏଇଭଳି ଭାବରେ ତାଙ୍କୁ ଦର୍ଶନ କରୁଛନ୍ତି, ତାଙ୍କୁ କୃପା ଭିକ୍ଷା କରୁଛନ୍ତି, କେତେ କ'ଣ ସବୁ ହେଉଛି ସେ ଲୀଳା କରୁଛନ୍ତି। ଆଉ ଏଇ ଭଗବାନ ଲୀଳାଙ୍କର ବଡ଼ କଥା କ'ଣ ହେଲା, ଏଇ ଲୀଳା ତଫାତ୍ ହେଉଛି ଏତିକି ଯେ ସେ ଯେଉଁ କରୁଛନ୍ତି ସେଇଟା ହେଉଛି ମାୟା, ଭୌତିକ ସ୍ତରର କଥା, ବୈରଙ୍ଗା ମାୟାରେ ସେମାନେ କରୁଛନ୍ତି, ସେମାନେ ଜାଣୁନାହାନ୍ତି ମାୟାର ବଶବର୍ତ୍ତୀ ହେଇ ସେମାନେ କାର୍ଯ୍ୟ କରୁଛନ୍ତି। ପ୍ରକୃତି କ୍ରିୟମାଣାନି ଗୁଣେ କର୍ମାଣି ସର୍ବଶଃ ଅହଂକାର ବିମୁଢ଼ାତ୍ମା କର୍ତ୍ତାହମତି ମାନ୍ୟତେ, ପ୍ରକୃତିର 3 ଗୁଣରେ ସେମାନେ ପରିଚାଳିତ ହେଉଛନ୍ତି, କଣ୍ଢେଇ ନଚା, କଣ୍ଢେଇ କ'ଣ ନାଚୁଛି, କଣ୍ଢେଇ ନଚା ତାକୁ ଯେମିତି ନଚଉଛ ସେ ସେମିତି ନାଚୁଛି, ତେଣୁ ସେହିଭଳି ଭାବରେ ଅନ୍ୟମାନେ ଯେଉଁ ରହିଛନ୍ତି ସେମାନେ 3 ଗୁଣ ଭିତରେ 3 ଗୁଣ ଦ୍ୱାରା ନାଚୁଛନ୍ତି ସେମାନେ, କିନ୍ତୁ ସେମାନେ ଭାବୁଛନ୍ତି କର୍ତ୍ତା, ହଁ ମୁଁ ହେଉଛି କର୍ତ୍ତା, କିନ୍ତୁ ପ୍ରକୃତ କର୍ତ୍ତା ହେଉଛନ୍ତି ଭଗବାନ। ଭଗବାନ ତ୍ରିଗୁଣକୁ ନିଜ ଅଧୀନରେ ରଖିଛନ୍ତି, ତ୍ରିଗୁଣକୁ ନିଜ ଅଧୀନରେ ରଖିକି କାର୍ଯ୍ୟ କରୁଛନ୍ତି ଭଗବାନ ଲୀଳା, ଏଇଟା ହେଉଛି ଯୋଗ ମାୟା। ଭଗବାନଙ୍କର ଲୀଳା ବୈରଙ୍ଗା ମାୟାର ନୁହଁ, ଏଇଟା ହେଉଛି ଯୋଗ ମାୟା, ସେଇଟା କହିଲେ ଉତି କହିଲେ ଭଗବାନ ହେଉଛି ଯୋଗ ମାୟା, କ୍ରୀଡ଼ସୀ ଯୋଗ ମାୟା ବିସ୍ତାରୟନ, ଭଗବାନ ଯୋଗ ମାୟା ଦ୍ୱାରା ଯାହା ସବୁ କରୁଛନ୍ତି ଯୋଗ ମାୟାରେ କାର୍ଯ୍ୟ କରୁଛନ୍ତି। ତେଣୁ ଯେଉଁମାନେ ସେ ସ୍ତରକୁ ଯାଇନାହାନ୍ତି ବୁଝିପାରିବେନି ଭଗବାନ ଲୀଳାକୁ, ସେମାନେ ବହିରଙ୍ଗ ମାୟା ଭିତରେ ଅଛନ୍ତି, ସେଥିପାଇଁ ଭଗବତ ଗୀତାରେ ଭଗବାନ କହିଲେ ନାହଂ ପ୍ରକାଶ ସର୍ବସ୍ୱ ଯୋଗ ମାୟା ସମାବୃତମ, ଭଗବାନଙ୍କ ଲୀଳା ସବୁ ଯୋଗ ମାୟାରେ ହେଉଛି, ଆମେ ସେ ଯୋଗ ମାୟା ସ୍ତରକୁ ଯଦି ନଯିବା ସେଇଟା ବୁଝିପାରିବା ନାହିଁ, ଆମେ ବହିରଙ୍ଗ ମାୟା ସ୍ତରରେ ରହିଛେ, ବହିରଙ୍ଗ ମାୟା 3 ଗୁଣ ଭିତରେ ରହିଛେ, 3 ଗୁଣର ଉର୍ଦ୍ଧକୁ ନଗଲେ ଆମେ ସେଇଟାକୁ ବୁଝିପାରିବା ନାହିଁ। ତେଣୁ ବ୍ରହ୍ମା ଏଇଭଳି ଭାବ ପ୍ରାର୍ଥନା, ପ୍ରଭୁ କୋବିତି ଭୂମନ ଭଗବାନ ପରାତ୍ମନ ଯୋଗେଶ୍ୱର ଅତି ଉତି ଭବତ ସ୍ଥୁରଶ୍ୟାମ, 3 ଲୋକରେ ଭଗବାନଙ୍କର କ'ଣ କ'ଣ ଲୀଳା ସବୁ ଚାଲିଛି, ସ୍ତ୍ରୀ ଭଗବତ ସ୍ତ୍ରୀଲୋକ୍ୟାମ, କେତେବେଳେ ଭଗବାନ ନିଜେ ଆସୁଛନ୍ତି, କେତେବେଳେ କ'ଣ ବିଭିନ୍ନ ଅବତାର ରୂପରେ ଆସୁଛନ୍ତି, ସ୍ୱର୍ଗ ଲୋକରେ ଭଗବାନ ବାମନ ଦେବ ରୂପରେ ଆସି କେତେ ଲୀଳା କଲେ, ଏଇଭଳି ଭାବରେ କେଉଁଠି ଋଷି ସମାଜରେ ଆସୁଛନ୍ତି ଲୀଳା କରୁଛନ୍ତି, ପରଶୁରାମ ଆସିଥିଲେ ସିଏ ମଧ୍ୟ ଭଗବାନଙ୍କର ଅବତାର, ବ୍ୟାସଦେବ ସିଏ ଯଦି ଭଗବାନଙ୍କର ଅବତାର ଶାସ୍ତ୍ର ରଚନା କଲେ, ସେ ଯଦି ଆସିନଥାନ୍ତେ ଆମେ ଏସବୁ ଶାସ୍ତ୍ର କିଛି ଜାଣିନଥାନ୍ତେ, ଯିଝା ମନଗଢ଼ା କଥା ସବୁ କହିଥାନ୍ତି, ସବୁ ଶୁଣିଥାନ୍ତେ, ସିଏ ଆସିକିରି ଭଗବାନ ଆସିକିରି ଭାଗବତଙ୍କୁ ରଚନା କରିକି ମଧ୍ୟ ଲୋକମାନେ ଏଇଟା ଗ୍ରହଣ କରୁନାହାନ୍ତି, ଆଉ ଯଦି ସେ ନ ଆସିଥାନ୍ତେ କ'ଣ ଅବସ୍ଥା ହୋଇଥାନ୍ତା ଆମର? ଆମେ ମଧ୍ୟ ଏଇଭଳି ଭାବରେ ଯଦି ପ୍ରଭୁପାଦ ଯଦି ବ୍ୟାସଦେବ ଆସିଥିଲେ ମଧ୍ୟ ଯଦି ପ୍ରଭୁପାଦ ଯଦି ନ ଆସିଥାନ୍ତେ ଆମେ ଏ ସଂସ୍ଥାକୁ ଆସିପାରିନଥାନ୍ତେ, ଆମେ ସେଇଭଳି ଭାବରେ ଅନ୍ୟ ମନଗଢ଼ା ସବୁ କଥା ଚାଲିଥାନ୍ତା। ବହୁତ ସଂସ୍ଥା ରହିଛନ୍ତି ଆମର ଶ୍ରୀ ଶ୍ରୀମନ୍ତ ଗୌରବୃନ୍ଦ ସ୍ୱାମୀ ମହାରାଜ ଯେତେବେଳେ ସଂସାର ତ୍ୟାଗ କଲେ 1974 ମସିହାର କଥା, ସାରା ଭାରତବର୍ଷକୁ ଗମନ କଲେ ଗୁରୁଙ୍କର ଅନ୍ୱେଷଣରେ। ଇଏ ହେଉଛି ମନୁଷ୍ୟ ଜୀବନର କର୍ତ୍ତବ୍ୟ ହେଉଛି ଏଇଟା। ତସ୍ମାତ୍ ଗୁରୁ ପ୍ରପଦ୍ୟେତ ଜିଜ୍ଞାସ ଶ୍ରେୟ ଉତ୍ତମମ୍। ଶ୍ରେୟ ବିଷୟରେ ଜାଣିବା ପାଇଁ ଜଣେ ଗୁରୁଙ୍କୁ ଗ୍ରହଣ କରିବେ, ଗୁରୁ ସନ୍ଧାନ କରିବେ। ଗୌରବୃନ୍ଦ ସ୍ୱାମୀ ମହାରାଜ ଯେତେବେଳେ ଯାଇଥିଲେ ଅନେକ ସଂସ୍ଥାକୁ ଯାଇଛନ୍ତି, ହିମାଳୟ ପର୍ଯ୍ୟନ୍ତ ଯାଇଥିଲେ ସିଏ, କିନ୍ତୁ କେଉଁଠି କେହି ଏଇ କଥାକୁ କହିଲେ ନାହିଁ। ସେମିତି ଭଗବାନଙ୍କ ନାମ ନିଅ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 କେହି କହିଲେନି। ଗେଲେ ତୁମେ ଧ୍ୟାନ କର, ଗେଲେ ତୁମେ ଯୋଗ କର, କପାଳଭାତି କର, ଶୁଣୁ ଶୁଣୁ ହୁଅ ସକାଳୁ ଉଠିକିରି, ଏଇଭଳି ଭାବରେ କିଏ କ'ଣ ସବୁ କେତେ କ'ଣ ସବୁ ସମ୍ପ୍ରଦାୟ ରହିଛି ସବୁଠି ଏଇ କହିଲେ କଥା। ଆଉ ଯେତେବେଳେ ମହାରାଜ ତାଙ୍କୁ କହିବେ ଏଇ ଯେଉଁ ମହାମନ୍ତ୍ର ନା ତୁମେ ଗେଟ୍ ଆଉଟ୍, ଇଏ ତୁମେ ପଳେଇଯାଉ, ମହାମନ୍ତ୍ର ପଢ଼ୁ ସେ ସବୁ କିଛି ନାହିଁ ଏଠି। ତେଣୁ ଏଇଭଳି ଭାବରେ ସବୁ ସେସବୁ ଆଶ୍ରମକୁ ଯାଆନ୍ତି ପୁଣି ଫେରିଯାଆନ୍ତି। ଏଇଭଳି ଭାବରେ ଗୁରୁଙ୍କର ସନ୍ଧାନ ପାଇପାରୁନଥିଲେ, ହିମାଳୟରେ ଯାଇକି ରହିଥିଲେ, ଗୋଟେ ସ୍ଥାନରେ ରହିଥିଲେ, ସେଠି ଗୋଟେ ସାପଟେ ଥିଲା ସେଠି ମଧ୍ୟ ସେ ରହିଥିଲେ, ଏସବୁ କଥା ରହିଛି। ଏଭଳି ଭାବରେ ଆସିକରି ବୃନ୍ଦାବନରେ ଆସି ପହଞ୍ଚିଲେ, ବୃନ୍ଦାବନରେ ଯେତେବେଳେ ଆସି ପହଞ୍ଚିଗଲେ ଆମର କୃଷ୍ଣ ବଳରାମ ମନ୍ଦିର ରହିଛି ବୃନ୍ଦାବନରେ, ସେଇଠି ନୂଆ ନୂଆ 1974 ମସିହାର କଥା, ନୂଆ ନୂଆ ସେଠି ସବୁ ଆରମ୍ଭ ହେଉଥିଲା, ଇସ୍କନ ଆରମ୍ଭ ହେଉଥିଲା, ସବୁ ଫରେନର୍ ମାନେ ସବୁ ଥିଲେ। ପ୍ରଭୁପାଦ ମହାରାଜ ମଧ୍ୟ ସୌଭାଗ୍ୟକ୍ରମେ ସେଠି ଥିଲେ। ପ୍ରଭୁପାଦ ମହାରାଜ ସାରା ପୃଥିବୀ ପରିଭ୍ରମଣ କରୁଥିଲେ, ଗୋଟେ ସ୍ଥାନରେ ରହୁନଥିଲେ ସେ ଅଧିକା ସମୟ, କିନ୍ତୁ ସେ ଭଗବାନଙ୍କ ବ୍ୟବସ୍ଥାରେ ସେ ସେଇଠି ଥିଲେ। ତେଣୁ ଯେତେବେଳେ ମହାରାଜ କହନ୍ତି, ଯେତେବେଳେ ମୁଁ ଦେଖିଲି ଗୈରିକ ଲୋକମାନେ ସେ ଗୈରିକ ବସ୍ତ୍ର ପରିଧାନ କରିଛନ୍ତି, କ'ଣ ଏ ଯେଉଁ କ'ଣ ଯେଉଁ ପାଶ୍ଚାତ୍ୟବାସୀମାନେ ଗୈରିକ ବସ୍ତ୍ର ପ୍ରଧାନ କରିକିରି ନଣ୍ଡିତ ମସ୍ତକ ହେଇକି ଶିଖା ରଖିକିରି କଣ୍ଠି ତିଳକ ଧାରଣ କରିକିରି ତିଳ ମଜଳ ଜପମାଳ ଜପ କରୁଛନ୍ତି, ସେତେବେଳେ ସେ ଚିନ୍ତା କଲେ ମୋର ଏଇଠି ମଧ୍ୟ ମୁଁ ଗୁରୁକୁ ପ୍ରାପ୍ତ ହେବି। ଖାଲି ସେଇମାନଙ୍କୁ ଦେଖିକି ଚିନ୍ତା କରିଦେଲେ, ତାଙ୍କୁ ସୌଭାଗ୍ୟକ୍ରମେ ପ୍ରଭୁପାଦ ମହାରାଜ ସେଇଠି ଥିଲେ। ପ୍ରଭୁପାଦ ମହାରାଜ ଯେତେବେଳେ ଥିଲେ ତାଙ୍କୁ ଡାଇରେକ୍ଟ ଯାଇକି ଦେଖା କରିହେବ ନାହିଁ, ତାଙ୍କ ସେକ୍ରେଟାରୀଙ୍କୁ କହିଲେ, ତାଙ୍କ ସେକ୍ରେଟାରୀ ଯେତେବେଳେ କହିଲେ ପ୍ରଭୁପାଦ ମହାରାଜ କହିଲେ ତାଙ୍କୁ ଆଲାଉ କର ତୁମେ ଆଣ। ପ୍ରଭୁପାଦ ମହାରାଜ ଦେଖିଲେ ଗୌରବନ୍ଧୁ ସମାରଙ୍କୁ, ପ୍ରଥମେ ପଚାରିଲେ ହ୍ୟାଭ୍ ୟୁ ଟେକେନ୍ ସନ୍ନ୍ୟାସ, ତୁମେ ସନ୍ନ୍ୟାସ ଗ୍ରହଣ କରିଛ? ଯଦିଓ ସେ ସନ୍ନ୍ୟାସ ବସ୍ତ୍ର ପରିଧାନ କରିଥିଲେ କିନ୍ତୁ ସେ ଗୁରୁ ଗ୍ରହଣ କରିନଥିଲେ, ସନ୍ନ୍ୟାସ କ'ଣ ନେବେ? ସେ ମନା କଲେ। ମହାରାଜ କହିଲେ, ପ୍ରଭୁପାଦ ମହାରାଜ ଆଇ ୱିଲ୍ ଗିଭ୍ ୟୁ ସନ୍ନ୍ୟାସ। ପ୍ରଥମ ଦେଖାରେ ତାଙ୍କୁ କହିଲେ ଆଇ ୱିଲ୍ ଗିଭ୍ ୟୁ ସନ୍ନ୍ୟାସ। ତେଣୁ ସେଇଭଳି ଭାବରେ ଶିଷ୍ୟ, ସେଇଭଳି ଭାବରେ ଗୁରୁ। ଆଜି ଯଦି ଏଇଭଳି ଭାବରେ ଆମର ଗୁରୁଦେବ ମଧ୍ୟ ଯେତେବେଳେ ପ୍ରଭୁପାଦ ଦେଖା କରିଥିଲେ, ସେଇଭଳି ଭାବରେ ସବୁ କଥା ସବୁ ରହିଛି, ବହୁତ କଥା। ଆଜି ଯଦି ଆମେ ଏଇ ପ୍ରଭୁପାଦ ମହାରାଜ ସଂସ୍ଥାରେ ଯଦି ନ ଆସିଥାନ୍ତେ, ଆଜି ସମ୍ବଲପୁର ଦେଖନ୍ତୁ, ବୁର୍ଲା ଦେଖନ୍ତୁ, ଚାରିଆଡ଼େ ଦେଖନ୍ତୁ, ସାରା ଭାରତବର୍ଷରେ ସାରା ପୃଥିବୀରେ ଅନେକ ସଂସ୍ଥା ରହିଛନ୍ତି, ଧାର୍ମିକ ସଂସ୍ଥା ରହିଛନ୍ତି, କିନ୍ତୁ ଅନୁମୋଦିତ ସଂସ୍ଥା କେତେ ଜଣ ରହିଛନ୍ତି? ଅନୁମୋଦିତ ସଂସ୍ଥା କେତେ ଜଣ ରହିଛନ୍ତି? ତେଣୁ ଇଏ ଆମର ସୌଭାଗ୍ୟ ଯେ ଆମେ ଏଇଭଳି ଭାବରେ ଗୋଟିଏ ଅନୁମୋଦିତ ସଂସ୍ଥାରେ ଆସି ପହଞ୍ଚିଛେ, ଯାହାଙ୍କର ଆଦିଗୁରୁ ହେଉଛନ୍ତି ବ୍ରହ୍ମା। ବ୍ରହ୍ମାଙ୍କଠାରୁ ଆସିଛି ଜ୍ଞାନ ଆସୁଛି, ବ୍ରହ୍ମା ଏଠି ଜ୍ଞାନ ଦେଉଛନ୍ତି, ଆମେ ସେହି ସଂସ୍ଥାରେ ଆସିଛେ। ତେଣୁ ବ୍ରହ୍ମା କହୁଛନ୍ତି, ଭଗବାନଙ୍କର ଏତେ ଲୀଳା ରହିଛି, କୋ ବା କଥମ ବା କତି ବା କଦେତି, କିଏ ଜାଣିପାରିବ? କିଭଳି ଜାଣିପାରିବ? କେତିକି ଜାଣିପାରିବ? କେତେବେଳେ ଜାଣିପାରିବ? କୋ ବା କଥମ ବା କତି ବା କଦେତି ବିସ୍ତାର କ୍ରୀଡ଼ା ସୁଯୋଗ ମାୟା। ଭଗବାନଙ୍କର ଏତେ କ୍ରୀଡ଼ା ସବୁ ରହିଛି, ଏତେ ଲୀଳା ରହିଛି, ଏସବୁ ଯୋଗ ମାୟାରେ ହେଉଛି। ଯେଉଁମାନେ ବହିରଙ୍ଗା ମାୟା ଭିତରେ ଅଛନ୍ତି, ଆପଣ ଜାଣନ୍ତି ମା ମୁଢ଼ା ମାନୁଷ ତେଣୁ ମା ଶୁଦ୍ଧମ, ସେମାନେ ଭଗବାନଙ୍କୁ ଜାଣିପାରିବେ ନାହିଁ। ମନୁଷ୍ୟ କର୍ମ ମନୁଷ୍ୟ ସେମାନେ ଭାବିବେ ଇଏ ଜଣେ ଆମ ଭଳି ମନୁଷ୍ୟ। ତେଣୁ ଭଗବାନଙ୍କ ଏହିଭଳି ଭାବରେ କ୍ରୀଡ଼ା ସବୁ ରହିଛି, ଇଷ୍ଠାର କ୍ରୀଡ଼ା ସୁଯୋଗ ମାୟା। ତେଣୁ ଜୀବ ଗୋସ୍ୱାମୀ କହୁଛନ୍ତି ଏହିଭଳି ଭାବରେ ଭଗବାନ ତା ପୂର୍ବରୁ ବହୁତ ତତ୍ତ୍ୱକୁ ନିରୂପଣ କରିଛନ୍ତି। ଭଗବାନ କିଏ, ସିଏ ତାଙ୍କରି ପାଖରୁ ଆସୁଛନ୍ତି ନାରାୟଣ, ସିଏ ନାରାୟଣ ମୂଳ ହେଉଛନ୍ତି ଭଗବାନ କୃଷ୍ଣ, ମୂଳ ନାରାୟଣ ହେଉଛନ୍ତି ସିଏ। ଏଇଟାକୁ ନିରୂପଣ କରିବା ପାଇଁ ବହୁତ ଶ୍ଳୋକ ସେ କହିଛନ୍ତି, କିନ୍ତୁ ଆମେ ଏତେ ଶ୍ଳୋକ ଆଉ ଆଲୋଚନା କଲେ ନାହିଁ, ସଂକ୍ଷେପରେ କହିଦେଲେ। ତେଣୁ ଏଇଭଳି ଭାବରେ ସେସବୁ କଥା କହିଲେ। ତେଣୁ ଏହାର ଉଦ୍ଦେଶ୍ୟ ହେଉଛି କେଉଁଠି କ'ଣ ହେଉଛି କ'ଣ ନାହିଁ ସେତେବେଳେ ସବୁ କଥା ସେ ଭଗବାନ ଜାଣନ୍ତି, ଭଗବାନ ଜାଣନ୍ତି। ଆଉ ସମସ୍ତେ ଆଉ କେହି ଜାଣିପାରିବେ ନାହିଁ, କିଛି କିଛି ପରିମାଣରେ ଜାଣିବେ କିନ୍ତୁ ପୂର୍ଣ୍ଣ ଭାବରେ ଜାଣିପାରିବେ ନାହିଁ। ଗୋଟେ ଥର ପ୍ରଭୁପାଦ ମହାରାଜ ତାଙ୍କ ବାଣୀରେ କହିଛନ୍ତି ଆମର ମନରେ ବହୁତ ସନ୍ଦେହ ଉଠୁଛି, ବହୁତ ପ୍ରଶ୍ନ ଉଠୁଛି, ବହୁତ ପ୍ରଶ୍ନ ଆମର ଉଠୁଛି। ପ୍ରଭୁପାଦ ମହାରାଜ କହୁଛନ୍ତି ବେଷ୍ଟ ଥିଙ୍ଗ ଇଜ୍ ଟୁ ଚାଣ୍ଟ ହରେ କୃଷ୍ଣ ଆଣ୍ଡ ଗୋ ଟୁ ଦ ସ୍ପିରିଚୁଆଲ ୱାର୍ଲ୍ଡ ଆଣ୍ଡ ଦେୟାର ୟୁ ୱିଲ୍ ଗେଟ୍ ଅଲ୍ ଆନ୍ସର ଅଫ୍ ଟୁ ଅଲ୍ ୟୋର କ୍ୱେଶ୍ଚିନ୍ସ। ଭଗବାନ ନାମ ଜପ କରିକିରି ଭଗବତ ଧାମକୁ ଯାଅ, ସେଇଠି ତୁମେ ସବୁ ପ୍ରଶ୍ନର ଉତ୍ତର ପାଇଯିବ, ଆଉ କିଛି ଉତ୍ତର ବାକି ରହିବ ନାହିଁ, ସେଠି କିଛି ସନ୍ଦେହ ଆଉ ରହିବ ନାହିଁ ଭଗବତ ଧାମରେ। ପ୍ରଭୁପାଦ ମହାରାଜ ଏଇଭଳି ଭାବରେ କହିଛନ୍ତି। ତେଣୁ ତସ୍ମାତ୍ ଇଦଂ ଜଗତ ଶେଷମ ଅସତ୍ ସ୍ୱରୂପମ୍ ସ୍ୱପ୍ନାଭମସ୍ତ ଧିଷ୍ଣଂ ପରଦୁଃଖ ଦୁଃଖମ୍ ତ୍ୱଏବ ନିତ୍ୟ ସୁଖ ବୋଧ ତନାବନନ୍ତି ମାୟା ଉଦ୍ୟଦପି ଯତ୍ ସଦିବା ବଭାତି। ତେଣୁ ତସ୍ମାତ୍ ଇଏ ଗୋଟେ ସିଦ୍ଧାନ୍ତ ପ୍ରଦାନ କଲେ ଭଗବାନଙ୍କ ବି ତତ୍ତ୍ୱକୁ ନିର୍ମାଣ କରି ବର୍ତ୍ତମାନ କହୁ ତସ୍ମାତ୍ ଇଦମ୍ ଜଗତ୍ ଅଶେଷମ୍ ଅସତ୍ ସ୍ୱରୂପମ୍। ଏ ଜଗତ ହେଉଛି ମିଥ୍ୟା ନୁହଁ କିନ୍ତୁ ହେଉଛି ଅସତ୍, ଜଗତଟା ମିଥ୍ୟା ନୁହଁ। ମାୟାବାଦୀ ମାନେ କହନ୍ତି ଜଗତ ମିଥ୍ୟା, ବ୍ରହ୍ମ ସତ୍ୟ ଜଗତ ମିଥ୍ୟା, କିନ୍ତୁ ଆମର ବୈଦିକ ବୈଷ୍ଣବ ଧାରାରେ ଭୌତିକ ଜଗତକୁ ମିଥ୍ୟା କୁହାଯାଏନି, ଏ ହେଉଛି ଅସତ୍, ଅସତ୍ ସ୍ୱରୂପମ୍। ଅସତ୍ କହିଲେ ସବୁବେଳେ ପାଇଁ ରହିବ ନାହିଁ, ସୃଷ୍ଟି ହେବ କିଛି କାଳ ରହିବ ତା'ପରେ ଧ୍ୱଂସ ହେଇଛି, ଇଏ ଅସତ୍। ଅସତ୍ ସ୍ୱପ୍ନାଭମ୍, ଯେମିତି ସ୍ୱପ୍ନରେ ସ୍ୱପ୍ନରେ ଆମେ ବହୁତ କଥା ଦେଖୁଛେ କିନ୍ତୁ ସ୍ୱପ୍ନ ଭାଙ୍ଗିଗଲେ ସେସବୁ ନଥିବ ଆଉ ସେଇଭଳି ଭାବରେ। ଅସ୍ତଧିଷଣମ୍, ସ୍ୱପ୍ନରେ ଚେତନାଟା ଆଚ୍ଛାଦିତ ହେଇକି ରହିଥାଏ, ତେଣୁ ଭଗବାନ ପୁରୁ ଦୁଃଖ ଦୁଃଖମ୍। ଏ ଭୌତିକ ଜଗତରେ ସବୁବେଳେ ସବୁ ପ୍ରକାର ଦୁଃଖ ରହିଛି, ଅନେକ ପୁରୁ ଦୁଃଖ ଦୁଃଖମ୍, ଅନେକ ଖାଲି ଦୁଃଖ ହିଁ ଦୁଃଖ ହେଇ ରହିଛି, କିନ୍ତୁ ତ୍ୱୟି ଏବ ନିତ୍ୟ ସୁଖ, ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ସେମାନେ ନିତ୍ୟ ସୁଖ ପ୍ରାପ୍ତ ହେବେ ଏବଂ ବୋଧ ଜ୍ଞାନ ପ୍ରାପ୍ତ ହେବେ। ତନୌ ଭଗବାନ ସ୍ୱରୂପ ହେଉଛି ଏଭଳି ଭାବରେ ଅନ୍ତହୀନ ଅନନ୍ତେ ଯଦିଓ ଭଗବାନ ଶରୀର ଲାଗେ ଆମ ଭଳି ମନୁଷ୍ୟ ଭଳି ଶରୀର, କିନ୍ତୁ ପ୍ରକୃତରେ ସେ ହେଉଛନ୍ତି ସଚ୍ଚିଦାନନ୍ଦ ଘନ ଶରୀର। ଆମର ଏ ଗୋଟେ କଥା ଅଛି, ଏ ଯେଉଁ ଦକ୍ଷିଣ ଭାରତରେ ଗୋଟେ ମନ୍ଦିର ଅଛି ଗୁରୁବାଇ ମନ୍ଦିର, ଗୁରୁବାଇ ମନ୍ଦିର ଗୋଟେ ରହିଛି, ଯେଉଁ ମନ୍ଦିର ଗୁରୁ କହିଲେ ଦେବତାମାନେ ଗୁରୁ ବୃହସ୍ପତି ଏବଂ ବାୟୁଦେବ, ବାୟୁଦେବ ଏଇ ଦୁଇ ଜଣ ସେ ମନ୍ଦିରକୁ ନିର୍ମାଣ କରିଥିଲେ ଗୁରୁବାଇ ମନ୍ଦିର। ଦେଖନ୍ତୁ ଦେବତାମାନେ ମଧ୍ୟ ଆମର ପୃଥିବୀରେ ଆସିକରି ମନ୍ଦିର ନିର୍ମାଣ କରୁଛନ୍ତି ଦେବତାମାନେ, ଏ ଘଟଣାଟି ଅଛି ଗୁରୁବାଇ ମନ୍ଦିର। ବହୁତ ଭିଡ଼, ଆମେ ଥରେ ଯାଇଥିଲୁ ସେଠିକି, ଯାଇଥିଲୁ ବହୁତ ଭିଡ଼ ଜଗନ୍ନାଥ ମନ୍ଦିର ଭଳି, ଏବଂ ସେଠିକି ସେଠି ତ ଭଗବାନ କୃଷ୍ଣ ସେଠି ପୂଜିତ ହେଉଛନ୍ତି। ଆଉ ଜଣେ ଭକ୍ତ ଥିଲେ, ତାଙ୍କ ନାଁ ହେଉଛି ନାରାୟଣ ଭଟ୍ଟ, ନାରାୟଣ ଭଟ୍ଟ ସେ ଗୋଟେ କବିତା ରଚନା କରିଛନ୍ତି, ସେଥିରେ କହିଛନ୍ତି ସିଏ କହିଛନ୍ତି ପ୍ରଭୁ ମୋର ଆଗରୁ ଧାରଣା ଥିଲା ଏ ଭୌତିକ ଜଗତ ଖାଲି ଦୁଃଖମୟ, ଆପଣ ଏଇ ଯେଉଁ ଭୌତିକ ଜଗତ ସୃଷ୍ଟି କରିଛନ୍ତି ଏ ସମସ୍ତଙ୍କୁ ଦୁଃଖ ଦେବା ପାଇଁ କରିଛନ୍ତି। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନମ୍ ଭୌତିକ ଜଗତରେ ଏହିଭଳି ଭାବରେ ଅନେକ ଦୁଃଖ ରହିଛି। କିନ୍ତୁ ପ୍ରଭୁ ଆପଣଙ୍କୁ ଆଜି ଦର୍ଶନ କଲା ପରେ ମୁଁ ଭାବୁଛି ପ୍ରଭୁ ଏହି ଭୌତିକ ଜଗତ ମଧ୍ୟ ସୁଖମୟ, କାରଣ ଏଠି ଦୁଃଖମୟ ଜଗତରେ ମଧ୍ୟ ସୁଖ ରହିଛି। ସେ ସୁଖ ହେଉଛନ୍ତି ଆପଣ, ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ସେମାନେ ଆନନ୍ଦ ଆନନ୍ଦ ଆମୃତି ବର୍ଦ୍ଧନମ୍, ତାଙ୍କର ଆନନ୍ଦ ରୂପକ ରହିଛି ଆନନ୍ଦ ବଢ଼ି ବଢ଼ିକା ଯିବ, ଆନନ୍ଦ ଆମୃତି ବର୍ଦ୍ଧନମ୍ ଆନନ୍ଦ ରୂପକ ସାଗର ବଢ଼ି ବଢ଼ିକା ଯିବ। ଏହି ଭୌତିକ ଜଗତରେ ମଧ୍ୟ ବିଶ୍ୱପୂର୍ଣ୍ଣ ସୁଖାୟ, ଆଉ ଜଣେ ଆଚାର୍ଯ୍ୟ ମଧ୍ୟ କହିଛନ୍ତି ସେ କଥା, ବିଶ୍ୱ କିଏ କହୁଛି ବିଶ୍ୱ ଦୁଃଖମୟ ବୋଲି, ତାଙ୍କ ପାଇଁ ଯେଉଁମାନେ ଭଗବାନ ଭକ୍ତ ତାଙ୍କ ପାଇଁ ବିଶ୍ୱପୂର୍ଣ୍ଣ ସୁଖାୟ, ବିଶ୍ୱଟା ଖାଲି ସୁଖ ହିଁ ସୁଖ ହିଁ ସୁଖ ହିଁ ସୁଖ, ଦୁଃଖ ବେଶୀମାତ୍ର ଦୁଃଖ ନାହିଁ। ଭଗବାନଙ୍କର ଭକ୍ତିରେ ରହିଲେ, ସେବା କଲେ ରହିଲେ, ଆନନ୍ଦ ରହିଲେ, ଆଉ ଦୁଃଖ କେଉଁଠି ରହିଲା? ସେଠି ଭଗବାନ ସଚିଦାନନ୍ଦ ଘନ, ସେଠି ଆଉ କେଉଁଠି ଦୁଃଖର ପ୍ରଶ୍ନ ଆସିବ କେଉଁଠି? ତେଣୁ ସୁତରାଂ ସ୍ୱପ୍ନବତ ଏହି ସମଗ୍ର ବ୍ରହ୍ମାଣ୍ଡଟି ସ୍ୱଭାବତ ଅନିତ୍ୟ ଅଟେ, ତାହା ସତ୍ୟ ବି ସତ୍ୟ ପରି ପ୍ରତୀୟମାନ ହୁଏ, ଏବଂ ଏହିପରି ଭାବରେ ତାହା ଜୀବର ଚେତନାକୁ ଆଚ୍ଛାଦନ କରେ ଏବଂ ବାରମ୍ବାର ଦୁଃଖ କଷ୍ଟ ଦ୍ୱାରା ତାକୁ ଜର୍ଜରିତ କରେ। ଏହି ବ୍ରହ୍ମାଣ୍ଡଟି ସତ୍ୟ ବୋଲି ମନେ ହୁଏ, କାରଣ ଯାହାଙ୍କର ଅଗଣିତ ଦିବ୍ୟ ଗୁଣଗୁଡ଼ିକ ନିତ୍ୟ ଆନନ୍ଦମୟ ଓ ଜ୍ଞାନମୟ, ସେହି ଆପଣଙ୍କ ଠାରୁ ଉତ୍ପନ୍ନ ମାୟାଶକ୍ତି ଦ୍ୱାରା ତାହା ପ୍ରକାଶିତ ଅଟେ। ଏ ଭଗବାନଙ୍କର ଏଇ ଯେଉଁ ଭୌତିକ ଜଗତ, ଏ ଭଗବାନ ମାୟାଶକ୍ତିର କାର୍ଯ୍ୟ, ଏସବୁ ଦୁଃଖ ରହିଛି। କିନ୍ତୁ ଯଦି ଆମେ ଭଗବାନଙ୍କ ଶରଣରେ ଯିବା, ତାଙ୍କର ଦୁଃଖ ଚାଲିଯିବ। ପଦାନ୍ନତେ ସା, ତାଙ୍କ ପାଇଁ ଆଉ ବିପଦ ନାହିଁ, ତାଙ୍କ ପାଇଁ ଆନନ୍ଦ। ତେଣୁ ଆମର କଥା କେଉଁଠି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକୁନ୍ଦ କି ଦାୟ ଗୌରମାନନ୍ଦୀ।